ధన్యమనువీష్టం స్థాపితం తేన భూతలే స్వయం రూపకదామ్యం తదాతిశోపదాంతికం నందీహం శ్రీగురు శ్రీకృతపదకోణం శ్రీగురున్ విష్ణుమాశ్చ శ్రీరూపం సాకృదాసం సారణగుణాదనితం తనుం సజీవం సాద్వైతం సావధూతం భజన సహితం కృష్ణా చైతన్య దేవం శ్రీరాధా కృష్ణపాదాం శ్రవణరహితా శ్రీకృష్ణ హే కృష్ణ కరుణా సింధు దీనబంధు జగత్పతి గోపీ నమోనాయ కృష్ణ ప్రేమ ప్రదాయ కృష్ణాయ కృష్ణచరణే గోపసేన శ్రీకృష్ణ చైతన్య ప్రభు నిత్యానంద శ్రీ అద్వైత గదాధర సరస్వతీశూర్ భక్త హరే కృష్ణ 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 హరే 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 రామ 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 హరే 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 కృష్ణ 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 హరే 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 రామ 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 హరే 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 కృష్ణ 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 హరే 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 రామ 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 ఓం నమో భగవతి వాసుదేవాయ
భవిష్యామ
నా భవిష్యామ
సర్వే వయం మతః
ਸਰਵੇ ਬ੍ਰਹਮਤਾ ਪਰਮ
ਨਿਵਾਹੰ ਜਤੁ ਨਾਸੰ
ਜਾਤਿਵਾਹੰ ਜਤੁ ਨਾਸੰ ਨਾਕੰ ਨੇਮੇ ਜਨਾਧਿਪਾ ਨਾ ਚੈਵ ਨ ਭਵਿਸ਼ਯਾਮਿ ਸਰਵੇ ਬ੍ਰਹਮਤਾ ਪਰਮ
ସମୟ କେବେ ନଥିଲା ଯେତେବେଳେ ମୁଁ ନଥିଲି କିମ୍ବା ତୁମେ ନଥିଲ କିମ୍ବା ଏ ରାଜାମାନେ ନଥିଲେ ପୁନଶ୍ଚ ଭବିଷ୍ୟତରେ ଏପରି କେବେ ହେବ ନାହିଁ ଯେତେବେଳେ ଆମେମାନେ କେହି ନଥିବା ଭାବାର୍ଥ କରାଯାଉଛି ଯେ ବେଦରେ କଠୋପନିଷଦ ତଥା ଶ୍ୱେତାସୂତ୍ର ଉପନିଷଦରେ କୁହାଯାଇଛି ଯେ ପରମପୁରୁଷ ଭଗବାନ ଅସଂଖ୍ୟ ଜୀବଙ୍କର ପରିପାଳନ କରନ୍ତି ସେହି ପରମପୁରୁଷ ଭଗବାନ ମଧ୍ୟ ତାଙ୍କର ଅଂଶ ରୂପେ ପ୍ରତ୍ୟେକ ଜୀବନ ହୃଦୟରେ ବିଦ୍ୟମାନ ଅଛନ୍ତି କେବଳ ଯେଉଁ ସାଧୁ ସନ୍ଥମାନେ ବାହାରେ ଓ ଭିତରେ ସେହି ଏକ ଭଗବାନ ଦେଖିପାରିବେ ସେହିମାନେ ହିଁ ପ୍ରକୃତ ଶାନ୍ତି ପ୍ରାପ୍ତ ହୋଇପାରିବେ କଠୋପନିଷଦ କୁହାଯାଇଛି ନିତ୍ୟ ନିତ୍ୟାଣ ଚେତନଶ୍ଚେତନ ଏକ ବହୁନା ଯୋ ବିଦଧାତି କାମ ତମ ଆତ୍ମସ୍ଥାନ ଯେ ଅନୁପଶ୍ୟନ୍ତି ଧୀରା ତେଷାମ ଶାନ୍ତି ଶାଶ୍ୱତୀ ନିତରେଷା ଅର୍ଥାତ୍ ଅର୍ଜୁନକୁ ଯେଉଁ ବୈଦିକ ଜ୍ଞାନ କଥା କୁହାଯାଇଛି ତାହା ପୃଥିବୀର ସମସ୍ତଙ୍କୁ କୁହାଯାଇଛି ଯେଉଁମାନେ ନିଜକୁ ଖୁବ୍ ପଣ୍ଡିତ ବୋଲି ଭାବନ୍ତି କିନ୍ତୁ ବାସ୍ତବରେ ପଣ୍ଡିତ ନୁହନ୍ତି ମୂର୍ଖ ସେମାନଙ୍କୁ ଏ କଥା କୁହାଯାଇଛି ଭଗବାନ ଏଟା ପରିଷ୍କାର ଭାବରେ କହୁଛନ୍ତି ଯେ ସେ ନିଜେ ଅର୍ଜୁନ ଏବଂ ଯୁଦ୍ଧ କ୍ଷେତ୍ରରେ ଏକତ୍ର ହୋଇଥିବା ସମସ୍ତ ରାଜା ଶାଶ୍ୱତ ଭାବେ ଜଣେ ଜଣେ ବ୍ୟକ୍ତି ଅଟନ୍ତି ଏବଂ ଭଗବାନ ଶାଶ୍ୱତ ଭାବେ ପ୍ରତ୍ୟେକଙ୍କର ପାଳନକର୍ତ୍ତା ଅଟନ୍ତି ଜୀବନ ପ୍ରତ୍ୟେକ ଅବସ୍ଥାରେ ବଦ୍ଧାବସ୍ଥା ତଥା ମୁକ୍ତ ଅବସ୍ଥାରେ ପ୍ରତ୍ୟେକ ଅବସ୍ଥାରେ ସେ ପାଳନକର୍ତ୍ତା ଅଟନ୍ତି ଭଗବାନ ପରମପୁରୁଷ ଅଟନ୍ତି ଏବଂ ଅର୍ଜୁନ ଯିଏକି ଭଗବାନଙ୍କର ଚିର ସାଥୀ ଅଟନ୍ତି ଏବଂ ସେଠାରେ ଉପସ୍ଥିତ ଥିବା ସମସ୍ତ ରାଜା ପ୍ରତ୍ୟେକ ଶାଶ୍ୱତ ଭାବେ ଜଣେ ଜଣେ ବ୍ୟକ୍ତି ଅଟନ୍ତି କଥା ଏପରି ନୁହେଁ ଯେ ଅତୀତରେ ସେମାନେ ବ୍ୟକ୍ତି ନଥିଲେ ଏବଂ ସେମାନେ ଯେ ପରେ ଶାଶ୍ୱତ ଭାବେ ଜଣେ ଜଣେ ବ୍ୟକ୍ତି ହୋଇ ନ ରହିବେ ଏପରି କଥା ନୁହେଁ ସେମାନଙ୍କର ବ୍ୟକ୍ତିତ୍ୱ ଅତୀତରେ ଥିଲା ଏବଂ ବିନା ବାଧାରେ ଭବିଷ୍ୟତରେ ଶାଶ୍ୱତ ଭାବେ ରହିଥିବ ତେଣୁ କାହାରି ପାଇଁ ଦୁଃଖ କରିବାର କିଛି ନାହିଁ। ଏଥିରେ ଆହୁରି ବଡ଼ ଭାଗତ ରହିଛି, ଆମେ ଆସ୍ତେ ଆସ୍ତେ ପରେ ପରେ ସମୟକ୍ରମେ ଆଲୋଚନା କରିବା। ତେଣୁ ଇଏ ହେଉଛି ସର୍ବପ୍ରଥମେ ଆମର ଉପସ୍ଥିତ ଭକ୍ତବୃନ୍ଦ ଏବଂ ମାତୃବୃନ୍ଦଙ୍କୁ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ଭକ୍ତି ବେଦାନ୍ତ ଇନଷ୍ଟିଚ୍ୟୁଟ୍ ବୁର୍ଲା କେନ୍ଦ୍ର ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ସ୍ୱାଗତ ଜଣାଉଛୁ। ଆପଣମାନେ ବହୁତ ଭାଗ୍ୟବାନ ଯେହେତୁ ଆପଣମାନେ ଏଇଭଳି ଏକ ସତ୍ସଙ୍ଗରେ ଯୋଗଦାନ କରିଛନ୍ତି। ଏହି ସତ୍ସଙ୍ଗ କାର୍ଯ୍ୟକ୍ରମ ଭକ୍ତି ସ୍ୱରୂପାନନ୍ଦ ସ୍ୱାଇଁ ମହାରାଜ ଗୁରୁ ମହାରାଜଙ୍କର କୃପାରୁ ଆମେ ଏହି କେନ୍ଦ୍ରଟି ପ୍ରାପ୍ତ ହୋଇଛୁ। ତାପରେ ତାଙ୍କର ଆଶୀର୍ବାଦରୁ ତାଙ୍କର କୃପାରୁ ଆମେ ଏହି ସଣ୍ଡେ କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ଆପଣମାନଙ୍କର ସହଯୋଗରେ ସାହାଯ୍ୟରେ ଏହି କାର୍ଯ୍ୟକ୍ରମ ଚାଲିଛି। ତେଣୁ ଏହିଭଳି ସତ୍ସଙ୍ଗ ଏ କେନ୍ଦ୍ରର ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ପୃଥିବୀରେ ବିଭିନ୍ନ ସ୍ଥାନରେ ଯେଉଁସବୁ କେନ୍ଦ୍ର ଖୋଲା ହୋଇଛି ତାର ଉଦ୍ଦେଶ୍ୟ ହେଉଛି ଏହି ସତ୍ସଙ୍ଗର ବ୍ୟବସ୍ଥା କରିବା। କାରଣ ଏହି ସତ୍ସଙ୍ଗ ହେଉଛି ବହୁତ ଦୁର୍ଲଭ। ସାଧାରଣତଃ ଆମେ ଏହି ସତ୍ସଙ୍ଗକୁ ନ ଆସିଲେ ଅସତ୍ସଙ୍ଗରେ ରହିବା। ଅସତ୍ସଙ୍ଗ ଚାରିଆଡ଼େ ରହିଛି, ଆମେ ଘରେ ରହିଛେ ମାନେ ଏ ଅସତ୍ସଙ୍ଗ ହିଁ ହେଉଛି। କିନ୍ତୁ ସେଇ ଅସତ୍ସଙ୍ଗକୁ କେମିତି ଆମେ ସତ୍ସଙ୍ଗରେ ପରିବର୍ତ୍ତନ କରିପାରିବା ସେଥିପାଇଁ ଏହି ସତ୍ସଙ୍ଗର ବ୍ୟବସ୍ଥା କରାଯାଇଛି। ତେଣୁ ସତ୍ସଙ୍ଗ କହିଲେ ସାଧାରଣତଃ ଆମେ ବୁଝିବା ସତ୍ ଅର୍ଥ ହେଉଛି, ଏଠି କୁହାଯାଏ ସତ୍ର ଅର୍ଥ କ'ଣ, ସତ୍ ଅର୍ଥ ହେଉଛି ଆମେ ଭାବୁଛେ ସତ୍ ମାନେ ସତ୍ୟ ସତ୍ କହିବା, କିନ୍ତୁ ସତ୍ର ଅର୍ଥ ତ ସତ୍ୟ ରହିଛି, କିନ୍ତୁ ସେ ସତ୍ୟଟା କ'ଣ ନା ଯେଉଁ ସତ୍ୟ ପୂର୍ବରେ ଥିଲା ବର୍ତ୍ତମାନ ଅଛି ଏବଂ ଭବିଷ୍ୟତରେ ରହିବ ସେ ହେଉଛି ସତ୍ୟ। ତେଣୁ ଆମେମାନେ ସମସ୍ତେ ସତ୍, ତେଣୁ ସେଇ ବିଷୟରେ ସତ୍ଙ୍କ ବିଷୟରେ ଯେଉଁଟା ଆଲୋଚନା ହେଉଛି ସେଇଟା ସତ୍ସଙ୍ଗ। ଆମେ ଏଠି ସେଇ ଭଗବାନ କହୁଛନ୍ତି, ଭଗବାନ ଯେ ସବୁ ସମୟରେ ଥିଲେ ସେ କହୁଛନ୍ତି ବର୍ତ୍ତମାନ ଆମକୁ ସେ ସତ୍ ବିଷୟରେ କହୁଛନ୍ତି। ତେଣୁ ଇଏ ସତ୍ସଙ୍ଗ, ଯେଉଁଠି ଇଏ ସତ୍ ବିଷୟରେ ଆଲୋଚନା ହେବନି ସେ ଅସତ୍ସଙ୍ଗ। ସାଧାରଣତଃ ଲୋକମାନେ ଭଗବାନଙ୍କୁ ଯେଉଁଠି ଭୁଲି ଯାଆନ୍ତି ସେଟାକୁ ଅସତ୍ସଙ୍ଗ ବୋଲି କୁହାଯାଉଛି। ମନ୍ଦିର ରହିଲେ ମଧ୍ୟ ଯଦି ଆମେ ଭଗବାନଙ୍କର ସେବାରେ ନିଯୁକ୍ତ ନ ହେବା, ମନ୍ଦିରର ଭଗବାନଙ୍କର ସତ୍ସଙ୍ଗରେ ଆମେ ଯଦି ଯୁକ୍ତ ନ ହେବା ତାହେଲେ ମନ୍ଦିର ରହିଲେ ମଧ୍ୟ ସେଇଟା ଅସତ୍ସଙ୍ଗରେ ଯିବ। ସତ୍ସଙ୍ଗରେ ଆମେ ଏଠି ବସିଲେ ଯଦି ଏଠି ରହିକି ମଧ୍ୟ ଆମର ମନଟାକୁ ଯଦି ଏଠି ନ ଲଗେଇବା, ଭଗବାନ କଥା ଶୁଣିବାରେ ମନଟା ନ ଲଗେଇବା, ମନଟା ଆଉ କୁଟ ଥିବ ତାହେଲେ ସେଇଟା ମଧ୍ୟ ଅସତ୍ସଙ୍ଗ ହେଉଛି। ଆମର ଶ୍ରୀ ପ୍ରଭୁପାଦ ମହାରାଜ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘର ଯିଏ ପ୍ରତିଷ୍ଠାତା ଆଚାର୍ଯ୍ୟ ସେ କହନ୍ତି ଯେ ରାଜା ଜଣେ ରାଜା ଆସନରେ ବସିଛନ୍ତି, ସିଂହାସନରେ ବସିଛନ୍ତି, କିନ୍ତୁ ତାଙ୍କ ଶରୀରରେ ମଧ୍ୟ ବା ସେଇ ଆସନରେ ମଧ୍ୟ ଗୋଟେ ରହୁଛି ଛାରପୋକଟି ମଧ୍ୟ ରହୁଛି, କିନ୍ତୁ ତାର ଅର୍ଥ ନୁହଁ ଯେ ଛାରପୋକଟା ରାଜାଙ୍କର ସଙ୍ଗ କରୁଛି। ତେଣୁ ସତ୍ସଙ୍ଗ କହିଲେ ଯେଉଁମାନେ ଏଇ ଭଗବାନଙ୍କ ସମ୍ବନ୍ଧୀୟ ଶ୍ରବଣ କରନ୍ତି ବା କୀର୍ତ୍ତନ କରନ୍ତି, ସତ୍ ସହିତ ଯେଉଁମାନେ ଯୁକ୍ତ ହେଇଛନ୍ତି ସେଇଟାକୁ ସତ୍ସଙ୍ଗ ବୋଲି କୁହାଯାଉଛି। ତେଣୁ ଏହି ସତ୍ସଙ୍ଗ ହେଉଛି ବହୁତ ଦୁର୍ଲଭ ଭୌତିକ ଜଗତରେ, ବିଶେଷ ଭାବରେ କଳିଯୁଗରେ ଏହି ସତ୍ସଙ୍ଗ ମିଳିବା ବହୁତ ଦୁର୍ଲଭ। ତେଣୁ ଆମର ପ୍ରଭୁପାଦ ମହାରାଜ ସାରା ପୃଥିବୀରେ କେନ୍ଦ୍ର ସବୁ ଖୋଲିଛନ୍ତି, ଏ କେନ୍ଦ୍ରରେ ଏହି ସତ୍ସଙ୍ଗର ବ୍ୟବସ୍ଥା କରାଯାଇଛି। ଆପଣମାନେ ଅନ୍ତତଃ ପକ୍ଷେ ସପ୍ତାହରେ ଗୋଟିଏ ଦିନ ଆସି ଏହି ସତ୍ସଙ୍ଗର ସୁଯୋଗ ନେଉଛନ୍ତି। ତେଣୁ ଏହି ସତ୍ସଙ୍ଗରେ ଆମେ ସତ୍ ବିଷୟରେ ଆଲୋଚନା କରୁଛେ। ସତ୍ କ'ଣ ନା ଯିଏ ପୂର୍ବରୁ ଥିଲେ ବର୍ତ୍ତମାନ ଅଛନ୍ତି ଏବଂ ପରେ ମଧ୍ୟ ରହିବେ ସେ ହେଉଛନ୍ତି ସତ୍। ତେଣୁ ଆମେ ଯଦିଓ ସତ୍, ଆମର ଭଗବାନ କହୁଛନ୍ତି ଏହି ଶ୍ଳୋକରେ, ଯଦି ଆମେ ହେଉଛେ ଯଦିଓ ସତ୍ ମାନେ ଆମେ ପୂର୍ବରୁ ଥିଲେ, ନତେ ବା ମୁଁ ଯାହାତୁ ନା ଆସ, ଏମିତି କେତେବେଳେ ଦିନ ନଥିଲା ଯେତେବେଳେ ଆମେ ନଥିଲେ, ଆମେ କହିବା ଆମେ ଜନ୍ମ ହେଲେ ଆମ ତାରିଖ ଆମ ବର୍ଷରେ ଜନ୍ମ ହେଲେ, ତା ପୂର୍ବରୁ ଆମେ ନଥିଲେ ନା ନା ଆମେ ଥିଲେ, କି ରୂପରେ ଥିଲେ ଆମେ ଜାଣିନି, ଆମେ ଭୁଲି ଯାଇଛେ। ନାରଦ ମୁନି ବଡ଼ ବଡ଼ ମୁନି ଋଷିମାନେ ସବୁ ଜାଣିଛେ ପୂର୍ବ ଜନ୍ମରେ କ'ଣ ଥିଲେ। ଆମର ବ୍ୟାସଦେବ ଯିଏକି ସମସ୍ତ ଶାସ୍ତ୍ର ରଚନା କରିଛନ୍ତି, ଏ ଭଗବତ ଗୀତା, ଭଗବତ ଗୀତା ହେଉଛି ମହାଭାରତର ଗୋଟେ ପାର୍ଟ। ମହାଭାରତରେ ଲକ୍ଷ ଶ୍ଳୋକ ଅଛନ୍ତି ଏବଂ 18 ପର୍ବ ଅଛନ୍ତି ମହାଭାରତରେ। ସେଇ ପର୍ବମାନଙ୍କ ଭିତରୁ ଭୀଷ୍ମ ପର୍ବ ଗୋଟେ ପର୍ବ ରହିଛି। ଯୁଦ୍ଧ ଆରମ୍ଭ ହେଲା, ଏଇଟା ହେଉଛି ଭୀଷ୍ମ ପର୍ବରେ ଯାଉଛି, ଯୁଦ୍ଧ ଆରମ୍ଭ ହେଇଯାଇଛି। ଭୀଷ୍ମ ପର୍ବରେ 25 ଅଧ୍ୟାୟରୁ 42 ଅଧ୍ୟାୟ, ଏଇ ଯେଉଁ 18 ଅଧ୍ୟାୟ ରହିଲା, ଏଇ 18 ଅଧ୍ୟାୟରେ ଭଗବତ ଗୀତା କୁହାଯାଇଛି। ଆଉ ଯେତେ ସବୁ ଅଧ୍ୟାୟ ରହିଛି ବା ଆଉ ଯେତେ ସବୁ ପର୍ବ ଅଛି ସେଥିରେ ଅନ୍ୟ ବିଷୟ ବର୍ଣ୍ଣନା କରାଯାଇଛି, କିନ୍ତୁ ଏଇ 18 ଅଧ୍ୟାୟରେ ଭଗବତ ଗୀତା କୁହାଯାଇଛି। ଭଗବାନ କହୁଛନ୍ତି ଅର୍ଜୁନ, ଏ ଧର୍ମ ସମ୍ବାଦ ଆବୟୋ। ଭଗବାନ ଏବଂ ଅର୍ଜୁନ ଏଇ ଦୁଇ ଜଣଙ୍କ ଭିତରେ ଧର୍ମ ବିଷୟରେ ଆଲୋଚନା ହେଉଛି, କାରଣ ଭଗବାନ ଆସନ୍ତି ଚତୁର୍ଥ ଅଧ୍ୟାୟରେ କହିବେ, ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମେ ଦୁଇ ଧର୍ମ। ଭଗବାନ ତିନୋଟି କାରଣ ପାଇଁ ଆସନ୍ତି, ଯେଉଁମାନେ ସାଧୁ ବ୍ୟକ୍ତିମାନେ ତାଙ୍କୁ ସେ ପରିତ୍ରାଣ କରନ୍ତି, ତାଙ୍କୁ ଆନନ୍ଦ ପ୍ରଦାନ କରନ୍ତି, ତାଙ୍କୁ ରକ୍ଷା କରନ୍ତି। ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ଚାରି ପ୍ରକାର ସେମିତି ବ୍ୟକ୍ତି ଅଛନ୍ତି, ସେମାନଙ୍କୁ ଦୁଷ୍କୃତି ନ ବୋଲି କୁହାଯାଉଛି। ନୂଆଁ ଦୁଷ୍କୃତି ନ ମୁଢ଼ା ପ୍ରପଜ୍ଞତି ନରାଧମ ମାୟା ଅପହୃତ ଜ୍ଞାନ ଆଶ୍ରମ ଭାବମାଛତା, ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି କଥା। ଏମାନେ ସମସ୍ତେ ଦୁଷ୍କୃତି ନ ମାନେ ବହୁତ ପାପ, କାହିଁକି ଦୁଷ୍କୃତି ନା ଅସତ୍ସଙ୍ଗ, ସତ୍ସଙ୍ଗ କଲେ ସେମାନେ ସୁକୃତି ନ ହେବେ, ଅସତ୍ସଙ୍ଗରେ ଦୁଷ୍କୃତି ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିବେ। ତେଣୁ ଯେହେତୁ ସେମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ଅଛନ୍ତି, ତେଣୁ ସେମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି। ନ ମା ଦୁଷ୍କୃତି ନ ମୁଢ଼ା, ଯେଉଁମାନେ ମୂର୍ଖ ବ୍ୟକ୍ତି, ଆମେ ମାନବମାନେ ଏଇ ଯେଉଁ ଅଛେ ଆମ ଭିତରୁ ବହୁତ 400,000 ପ୍ରକାର ମାନବ ଅଛନ୍ତି, ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ମାନବମାନଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର, ସବୁ କାଟେଗୋରିରେ ତିନୋଟି ଶ୍ରେଣୀ ଅଛି, ଗୋଟେ ହେଉଛି ଉତ୍ତମ, ଆଉ ଗୋଟେ ହେଉଛି ମଧ୍ୟମ, ଆଉ ଗୋଟେ ହେଉଛି ଅଧମ, ତିନୋଟି ଶ୍ରେଣୀ ରହିଛି। ମାନବମାନଙ୍କର ଯେମାନେ ଅଧମ ଶ୍ରେଣୀର ସେମାନେ ହେଉଛନ୍ତି ଭଗବାନ ଶରଣରେ ଯାଆନ୍ତି ନାହିଁ, କାରଣ ଦୁଷ୍କୃତି ନ ବିଭିନ୍ନ ପାପ କାର୍ଯ୍ୟରେ ଲିପ୍ତ ରହିଛନ୍ତି। ଏବଂ ଯେଉଁମାନେ ଆମେ କହିବା ଯେଉଁମାନେ ମୂର୍ଖ ବ୍ୟକ୍ତି ତ ସେମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ସେ ଭଗବାନଙ୍କ ବିଷୟରେ ଜାଣିନାହାନ୍ତି। ଯେଉଁମାନେ ପଣ୍ଡିତ ବ୍ୟକ୍ତି ସେମାନେ ଯିବା କଥା ନା, ସେମାନେ ବି ଯାଉନାହାନ୍ତି କାହିଁକି ନା ସେମାନଙ୍କର ମାୟା ଅପରୂପ ଜ୍ଞାନ, ତାଙ୍କର ଯଦିଓ ଜ୍ଞାନ ଅଛି କିନ୍ତୁ ସେ ଜ୍ଞାନଟା ଏ ଯେଉଁ ମାୟା ଶକ୍ତି ରହିଛନ୍ତି ସତ୍ୱ ରଜ ତମ ତିନୋଟି ଗୁଣର ଏ ଯେଉଁ ମାୟା ଦ୍ୱାରା ତାଙ୍କର ଜ୍ଞାନଟି ଅପହରଣ ହେଇଯାଇଛି, ଯେଉଁଥିପାଇଁ ସେମାନେ ଭଗବାନଙ୍କୁ ଜାଣିପାରୁନାହାନ୍ତି। କାରଣ ସେ ସତ୍ୱରଜ ତମ ବିଷୟରେ ହିଁ ଜାଣିଛନ୍ତି, ସେଇ ବିଷୟରେ କହିପାରିବେ, କିନ୍ତୁ ଭଗବାନ ହେଉଛନ୍ତି ସତ୍ୱରଜ ତମ ତ୍ରିଗୁଣରୁ ଉର୍ଦ୍ଧ୍ୱରେ, ତେଣୁ ସେମାନେ ଭଗବାନଙ୍କୁ ଜାଣିପାରୁନାହାନ୍ତି, ତେଣୁ ସେମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି। ଏବଂ ଆଉ ଗୋଟିଏ ପ୍ରକାର ବ୍ୟକ୍ତି ଅଛନ୍ତି, ସେମାନଙ୍କୁ କହିଛନ୍ତି ଆଶ୍ରମ ଭାବମାଶ୍ରିତା, ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି। ଅସୁର ସ୍ୱଭାବ ସମ୍ପନ୍ନ ବିଷୟରେ ଭଗବତ ଗୀତାର 16 ଅଧ୍ୟାୟରେ ବିସ୍ତାର ଭାବରେ ଭଗବାନ କହିଛନ୍ତି, 16 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଦୈବସୁର ବିଭାଗ ଯୋଗ। ତେଣୁ ସେ ବିଷୟରେ ଅସୁର ସ୍ୱଭାବଙ୍କର ମୁଖ୍ୟ ଲକ୍ଷଣ ହେଉଛି ସେମାନେ ଭଗବାନ ବୋଲି କେହି ଅଛନ୍ତି ବୋଲି ସେ ଗ୍ରହଣ କରନ୍ତି ନାହିଁ, ତେଣୁ ଭଗବାନ ତାଙ୍କୁ ବିନାଶ କରନ୍ତି ଏବଂ ଧର୍ମ ସ୍ଥାପନ କରନ୍ତି। ଧର୍ମ ସ୍ଥାପନ ଏଠି ଧର୍ମ କଥା କୁହାଯାଏ, ଭଗବାନ କହୁଛନ୍ତି ଧର୍ମ ବିଷୟରେ, ଏ ପ୍ରାଥମିକ ଜ୍ଞାନ ବର୍ତ୍ତମାନ ଦଉଛନ୍ତି ଭଗବାନ। ସେ କହୁଛନ୍ତି ୟା ପୂର୍ବ ଶ୍ଳୋକରେ ଯେଉଁ ଆପଣମାନେ ଶୁଣିଥିବେ ଗତ ସପ୍ତାହରେ ଆଲୋଚନା ହେଇଥିବ, ଯେ ଅର୍ଜୁନ ଯେତେବେଳେ ପ୍ରଥମ ଅଧ୍ୟାୟରେ ବିଭିନ୍ନ ପ୍ରକାର ଯୁକ୍ତି ବାଢ଼ିଛନ୍ତି ଯେ ଆମେ ଏଇ ଯୁଦ୍ଧଟା କରିବାଟା ଠିକ ନୁହଁ, ଯୁଦ୍ଧ କଲେ ଏ କୁଳର ଯେଉଁମାନେ ମୁଖ୍ୟମନ୍ତ୍ରୀ ସବୁ ଆସିଛନ୍ତି, କୁଳକ୍ଷୟ ପ୍ରଣଶନ୍ତି, କୁଳଧର୍ମ ସନାତନ, କୁଳଧର୍ମଟି ନଷ୍ଟ ହେଇଯିବ, ଏବଂ ଧର୍ମ କୁଳଧର୍ମ ନଷ୍ଟ ହେଲେ ଧର୍ମେ ନଷ୍ଟେ କୁଳକୃଷ୍ଣ ଅଧର୍ମ ଭବତି ଉତ, ଧର୍ମ ନଷ୍ଟ ହେଲେ ଅଧର୍ମ ଆସିବ, ଅଧର୍ମ ହେଲେ କ'ଣ ହବ ନା ପ୍ରଦୂଷନ୍ତି କୁଳସ୍ତ୍ରୀୟ, ଅଧର୍ମ ଭବତି କୃଷ୍ଣ ପ୍ରଦୂଷନ୍ତି କୁଳସ୍ତ୍ରୀୟ, ସ୍ତ୍ରୀ ସୁ ଦୁଷ୍ଟା ସୁବାଷ୍ଣୀୟ ଜାତି ବର୍ଣ୍ଣଶଙ୍କର, ସ୍ତ୍ରୀ ଲୋକମାନେ ଯଦି ଅପବିତ୍ର ହେଇଯିବେ ସେମାନେ ସମାଜରେ ବିଭିନ୍ନ ପ୍ରକାର ବର୍ଣ୍ଣଶଙ୍କର ସବୁ ଜାତ ହେବେ, ଯାହାଫଳରେ କି ଶଙ୍କର ନରକାଇବ, ସମାଜଟି ନରକ ତୁଲ୍ୟ ହେଇଯିବ। ବର୍ତ୍ତମାନ ଆମେ ଦେଖୁଛେ ସମାଜରେ କେତେ ପ୍ରକାର ଗଣ୍ଡଗୋଳ ରହିଛି, କେତେ ପ୍ରକାର ଅଶାନ୍ତି, କେତେ ଦଙ୍ଗା ହଙ୍ଗାମା ସବୁ ଚାଲିଛି ସମାଜ। ଯେଉଁମାନେ ସକାଳୁ ଉଠିଲେ ସମାଜ ଦେଖୁଛନ୍ତି, ସମାଜ ପଢ଼ୁଛନ୍ତି, ପେପର ନ୍ୟୁଜ୍ ପେପର ପଢ଼ୁଛନ୍ତି, टीवी रेडियो सब न्यूज शुणुंटी कौन आठ गंडगोल है गंडगोल है आक्सीडेट है अधिकांश यही विषय रोच ज्ञान विषय खूब कम आलोचना होटि भल जिनटा कौटे खूब कम आलोचना होूज पेपर में अधर्म विषय चार बर्णना कर धर्म विषय खूब क्वचित बर्णना थी तेनाली ये हूँ असत्संग जो मैंने न्यूज पेपर पढ़ुंट टी सब जिन देखुं ये सब असत्संग करा तेणु ये जो वर्तमान प्रथम अध्याय अर्जुन विभिन्न प्रकार युक्ति बाढ़ प्रकृति आम युद्ध करवाटा ठीक नुह तेणु एमती अंतिम सी आया पारे ना प्रथम अध्याय अंतिम श्लोक संजय कहते एवं अर्जुन संख्ये रथपस्त उपाविश विश्वज ससर चापम शोक संविग्न मानस एमती विभिन्न युक्ति बाढ़ सारिकी ताकर तथापि आ शक्ति रही से ठिया हो पारे रथ उपर एवं मुक्त अर्जुन संख्या रथपस्त उपाविश से रथर से बसीगले आुद्ध कौन करेंगे हाथ रू शर गांडीवधन पड़ जा खसी पड़े विश्वज ससर चापम शोक संविग्न मान ये विभिन्न प्रकार शोक आसी जाऊ तेनालीर द्वितीय अध्याय भगवान कहले संजय कहते तम तथा कृपयाविष्ट अश्रुपूर्ण प्रेक्षण विशीदंत इदम वाक्य उच मधुसूदन भगवान हसुचान तथा कृपयाविष्ट अश्रुपूर्ण प्रेक्षण विशीदंत इदम वाक्य उच मधुसूदन जो अर्जुन ये विषादग्रस्त होती कि भगवान मनरे बहुत आनंद अच्छे कहीं ना से व्यवस्था कर जो युद्ध युद्ध न करने से अर्जुन प्रथम धनुर्द्यम पांडव कह जो दुई पक्ष शंखनाद हो जाते धनुर्द्यम पांडव कह अर्जुन बहुत उत्साह युद्ध करने कि भगवान चाहूना जे अर्जुन युद्ध करते कारण जब अर्जुन युद्ध करेंगे ताले धर्म ज्ञान के कह भगवान ये समग्र मानव जाति अर्जुन को मध्यम करी समग्र मानव जाति मानी कमें जान न प्रकृति धर्म कौन यदि भगवान धर्म विषय न कहे धर्म तो साक्षात भगवत प्रणीतम धर्म कौन प्रकृति भगवान द्वारा आईन को भगवान जहाँ कौन से धर्म आम प्रभुराज कहते जमती आमर सरकार नियम रही रास्तार बामपटे चलवाटा सरकार नियम कि आम जब कहना जे ना ना आम यम को मानवानी आम रास्तार डाण पटे चलवा तब से सरकार नियम भंग दंड भोग कर पड़ो से भाव भगवान जहाँ चाहते से धर्म धर्म तो साक्षात भगवत प्रणीतम तेरु भगवान जब न कहे धर्म कहीं जापर ना तेणु अर्जुन को मध्यम कर भगवान आम समस्त को ये धर्म ज्ञान प्रदान कर धर्म संवाद महावयो कह हूँ भगवान एवं अर्जुन भितर धर्म विषय आलोचना हो धर्म कौन अर्जुन कहते हैं इम युद्ध करवाटे धर्म नुह ये अधर्म कि भगवान से प्रकृत धर्म कौन तुम जान अशोच्यान शोचस्तम प्रज्ञावादास्तभाषे गदासन गदासोच पंडिता आ पूर्व शोकर से कह तुम बहुत पंडितपूर्ण कथा कौच साधारण लोक मैंने जो मैंने ये धर्म विषय जानते ना से अर्जुन ये युद्ध करें जो निष्पत्ति निया बहुत प्रशंसा करते कारण आदरा हिंसा हमारी अहिंसा से आचरण कर साधारण जो मैंने यही धर्म विषय जानते ना मार्ग धर्म प्रकृति धर्म कौन जानते ना अधिकांश लोक प्रकृति धर्म कौन जानते ना शतकड़ा अनुशा लोक धर्म कौन जानते ना जदि से भगवद गीता पाठ करते भगवद गीता वक्तृता दिखती प्रवचन दिखती भगवद गीता पाठ करते भगवद गीतार भाष्य लिखती तथापि भगवद गीतार प्रकृत अर्थ कौन से जानते ना एमती भी अधिकांश लोक अच्छा कहीं से जानपार ना भगवद गीता श्लोक सब जानते मन रखिंट तार भाष्य दौंस प्रवचन दौंस कितु भगवद गीतार प्रकृत उद्देश्य कौन से कहीं जानपार ना ନା ଭଗବାନଙ୍କର ଶରଣରେ ସେମାନେ ଯାଇନାହାନ୍ତି। ଏ ଭଗବତ ଗୀତା ଆମେ କେମିତି ବୁଝିବା, ଭଗବାନ ସେଇଟା କହିଛନ୍ତି। ଭଗବତ ଗୀତା ଜଣେ ଆମେ କେମିତି ବୁଝିବା, ଚତୁର୍ଥ ଅଧ୍ୟାୟରେ ଭଗବାନ ସେଇଟା କହିଛନ୍ତି। ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେଇଭଳିଆ ଉପଦେଖନ୍ତି ଯେ ଜ୍ଞାନମ ଜ୍ଞାନୀନ ତତ୍ତ୍ୱଦର୍ଶିନ। ଏଇ ଭଗବତ ଗୀତା ହଉ ବା ଶାସ୍ତ୍ର ଧର୍ମ ସମ୍ବନ୍ଧରେ ଜ୍ଞାନ ପାଇବା ପାଇଁ ହେଲେ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ। ଆମେ ଯଦି ଉପଯୁକ୍ତ ଗୁରୁଙ୍କ ପାଖକୁ ନ ଯାଇକିରି, ଆମର ବହୁତ ସାଂସ୍କ୍ରିଟ ନଲେଜ୍ ଅଛି, ଆମେ ବହୁତ PhD କରିଛେ, ଡକ୍ଟରେଟ୍ କରିଛେ ସାଂସ୍କ୍ରିଟ ଉପରେ, ଆମେ ବହୁତ ବ୍ୟାକରଣ ଜ୍ଞାନ ଅଛି, ଆମେ ସଂସ୍କୃତର ଭାଷା ଦେଇ ଦେଇପାରିବା, ତାହେଲେ ଆମେ କରିପାରିବା ନା? ହମ୍ ବେଦୀ ନ ତପସା ନ ଦାନୀ ନ ଚେଜିଆ ସକ୍ୟ ଏବଂ ବିଦଦୃଷ୍ଟ ଦୁଷ୍ଟବାନ ସ୍ନାନ କଥା ଭଗବାନ କହୁଛନ୍ତି ଭଗବତ ଗୀତାର ଦଶମ ଅଧ୍ୟାୟରେ ଏକାଦଶ ଅଧ୍ୟାୟରେ ଅର୍ଜୁନ କହୁଛନ୍ତି, ତମେ ମୋତେ ଜ୍ଞାନ ମାଧ୍ୟମରେ ଜାଣିପାରିବ ନାହିଁ କି ବହୁତ ତପସ୍ୟା କଲେ ମୋତେ ଜାଣିପାରିବ ତା ନୁହଁ, ବା ବହୁତ ଦାନ ଧର୍ମ କରିଛ ତମେ ମୋତେ ଜାଣିଯିବ ତା ନୁହଁ, କେବଳ ମୋତେ ଜାଣିବା ପାଇଁ ହେଲେ ଭକ୍ତି ମାଧ୍ୟମରେ ମୋତେ ଜାଣିପାରିବ। ତେଣୁ ଯଦି ଆମେ ଏଇ ଭକ୍ତି ଗ୍ରହଣ କରିନେଇ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯାଇନେଇ ତାଙ୍କୁ ପ୍ରଣିପାତ ପରିପ୍ରଶ୍ନ ତାଙ୍କୁ ସେବା କରିନେଇ, ତାହେଲେ ଆମେ ଭଗବତ ଗୀତାର ଜ୍ଞାନ ଜାଣିପାରିବା ନାହିଁ, ଭଗବତ ଗୀତାର ପ୍ରକୃତ ଜ୍ଞାନ ଆମେ ବୁଝିପାରିବା ନାହିଁ। ପ୍ରଭାତ ମହାରାଜ ଉଦାହରଣ ଦିଅନ୍ତି, ଜଣେ ଜ୍ଞାନୀ ଆଉ ଭକ୍ତ ଭିତରେ ତଫାତ କ'ଣ ନା, ଜଣେ ଜ୍ଞାନୀ ଯେ ସେ ଜାଣିଛନ୍ତି ଏଇଟା ହେଉଛି ମହୁ ବୋତଲ ବୋଲି ଜାଣିଛନ୍ତି, ଏ ବୋତଲରେ ମହୁ ଅଛି ସେଇଟା ଜାଣିଛନ୍ତି, ମହୁଟା ବହୁତ ରସ ଜିନିଷ, ରସଯୁକ୍ତ ଜିନିଷ ମହୁ, ସ୍ୱାଦ ବହୁତ ସ୍ୱାଦ ରହିଛି, ମିଷ୍ଟତା ସ୍ୱାଦ ରହିଛି, ସେ ଜାଣନ୍ତି ଏଇଟା ମହୁ ବୋତଲ, କିନ୍ତୁ ସେ ମହୁଟାକୁ କେମିତି ଆସ୍ୱାଦନ କରିବେ ସେମାନେ ଜାଣନ୍ତି ନାହିଁ। ଜ୍ଞାନୀମାନେ ସେମାନେ ସେ ବୋତଲଟାକୁ ବାହାରୁ ଚାଟିବେ, ସେଇଟାକୁ ମହୁ ବୋତଲକୁ ବାହାରୁ ଚାଟିଲେ କ'ଣ ତାର ମହୁ ଆସ୍ୱାଦନ କରିବ, କିନ୍ତୁ ସେ ଭକ୍ତ ସେ ଜାଣନ୍ତି ଇଏ ବି ମହୁ, ସେ ମଧ୍ୟ ଜାଣନ୍ତି ଇଏ ହେଉଛି ମହୁ ବୋତଲ, କିନ୍ତୁ ସେ ମହୁଟାକୁ କେମିତି ଆସ୍ୱାଦନ କରିବାକୁ ସେ ଜାଣନ୍ତି। ବୋତଲ ଠିକ୍ କରିବାକୁ ପଡ଼ିବ, ଠିକ୍ କଲେ ସେ ମହୁଟା ଆସ୍ୱାଦନ କରିପାରିବ, ଏଟାକୁ ରହସ୍ୟ କୁହାଯାଉଛି। ଭଗବତ ଗୀତାର ଚତୁର୍ଥ ଅଧ୍ୟାୟରେ ଭଗବାନ କହିଛନ୍ତି ସ ଏ ହେଉଛି ରହସ୍ୟ, ସଏବାୟ ମହାତେଜ୍ୟ ଯୋଗ ପ୍ରକ୍ତ ପ୍ରାତନ ଭକ୍ତୋସିମି ସକାଚେତି ରହସ୍ୟ ନିହିତ ଉତ୍ତମ। ଏ ରହସ୍ୟଟା ମୁଁ ତୁମକୁ କହୁଛି, ଭଗବତ ଗୀତାର ଜ୍ଞାନ ବା ଭଗବାନ ସମ୍ବନ୍ଧ ଜ୍ଞାନ ପାଣିବା ପାଇଁ ହେଲେ ଆମେ ଜଣେ ଉପଯୁକ୍ତ ଗୁରୁଙ୍କର ଶରଣ ଯିବାକୁ ପଡ଼ିବ, ତାଙ୍କୁ ପ୍ରଣିପାତ କରି ତାଙ୍କୁ ପରିପ୍ରଶ୍ନ କରି ତାଙ୍କୁ ସେବା କଲେ ଆମେ ଜ୍ଞାନ ପ୍ରାପ୍ତ ହେଇପାରିବ। କିନ୍ତୁ ଯଦି ଆମେ ସେଇ ଉପାୟରେ ଯାଇନେ, ସେଇ ମାର୍ଗରେ ଯାଇନେ, ଆମେ ବହୁତ ଜ୍ଞାନ ଅଛି, ସଂସ୍କୃତ ନଲେଜ୍ ଅଛି, ଆମେ ସବୁ କହିଦେବା ହେଇପାରିବ। ତେଣୁକରି ବହୁତ ବ୍ୟକ୍ତି ଏଇ ଭଗବତ ଗୀତା ସବୁ ଶ୍ଳୋକ ଜାଣନ୍ତି, ସବୁ ଶ୍ଳୋକ ଭାଷା ଦେଇଛନ୍ତି, ପ୍ରବଚନ ସବୁ ଦେଉଛନ୍ତି, କିନ୍ତୁ ସେ ଭଗବାନଙ୍କୁ ଗ୍ରହଣ କରୁନାହାନ୍ତି। ମୁଁ ଗୋଟେ ଛୋଟ ଉଦାହରଣ ଦେବି, ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ଆମେରିକା ଯେତେବେଳେ ଯାଇଥିଲେ 1965 ମସିହାରେ, ସେତେବେଳେ ସିଏ କେବଳ ଶ୍ରୀମଦ୍ ଭାଗବତମର ଟ୍ରାନ୍ସଲେସନ୍ କରିଥିଲେ, ପର୍ପଟ ଦେଇଥିଲେ ଶ୍ରୀମଦ୍ ଭାଗବତମ ପ୍ରଥମ ସ୍କାଣ୍ଡ ପ୍ରଥମ ଫାଷ୍ଟ କ୍ୟାଣ୍ଡ ଆଉ ତିନି ଖଣ୍ଡ କରିକିରି ସେ ନେଇକି ଯାଇଥିଲେ, କିନ୍ତୁ ଭଗବତ ଗୀତା ସେ କରିନଥିଲେ, କାରଣ ସେ ଭଗବତ ଗୀତାରେ ଯଦିଓ ଭାଷା ଦେଇଥିଲେ କିନ୍ତୁ ସେ ପାଣ୍ଡୁଲିପିଟି କୌଣସି କାରଣରୁ କେଉଁଠି ହଜିଯାଇଥିଲେ, ତେଣୁ ସେ ନେଇକି ଯାଇଥିଲେ। ଆମର ଯିଏ ପୂର୍ବତନ ରାଷ୍ଟ୍ରପତି ଅଛନ୍ତି ଡକ୍ଟର ରାଧାକୃଷ୍ଣନ, ସେ ଗୋଟେ ଭାଷା ଦେଇଛନ୍ତି ଇଂଲିଶରେ ଭଗବତ ଗୀତାର ଭାଷା, ସେ ଭାଷାଟାକୁ ନେଇକି ଯାଇଥିଲେ, ସେ ବହିଟାକୁ ନେଇକି ଯାଇଥିଲେ। ତେଣୁ ସେ ଯେତେବେଳେ 1966 ଆମର ଇସ୍କନ ଆରମ୍ଭ ହେଲା, ସେତେବେଳେ ସପ୍ତାହରେ 2-3 ଦିନ ସେ ଭଗବତ ଗୀତା କହୁଥିଲେ, ସମସ୍ତେ ଆସୁଥିଲେ ସେଇଠିକି, ସେଇଟା ଆସି କ୍ଲାସ୍ ହେଉଥିଲା, ସେଇ ଡକ୍ଟର ରାଧାକୃଷ୍ଣନ ବହିରୁ ସେ କହୁଥିଲେ। ଡକ୍ଟର ରାଧାକୃଷ୍ଣନ ସେ ବହୁତ ତାଙ୍କର ଜ୍ଞାନ ଅଛି, ବହୁତ ଦର୍ଶନ ଫିଲୋସଫି ଉପରେ ତାଙ୍କର ନଲେଜ୍ ଅଛି, ବହୁତ ଜ୍ଞାନ ଅଛି, ସେ ସଂସ୍କୃତ ସେ ଭଗବତ ଗୀତାର ଭାଷା ଦେଇଛନ୍ତି, କିନ୍ତୁ ଭଗବତ ଗୀତାର ଯେଉଁ ନବମ ଅଧ୍ୟାୟ ଯେଉଁ ଅନ୍ତିମ ଶ୍ଳୋକ 9:34 ସେଥିରେ ଭଗବାନ କହୁଛନ୍ତି, ମନ୍ମନା ଭବ ମଦ ଭକ୍ତ ମଦ୍ଜାଦି ମାମ ନମସ୍କୃତ ମାମେବଶ୍ୟସି ଯୁକ୍ତେବ ମହାତ୍ମାନ ମତ୍ ପରାୟଣ। ଏଇ ଚାରୋଟି ଜିନିଷ ହେଉଛି ସମସ୍ତ ଭଗବତ ଗୀତାର ଚାରୋଟି ହେଉଛି ମୁଖ୍ୟ ସୂତ୍ର ହେଉଛି ଏ ଚାରୋଟି, ମନରେ ମୋତେ ଚିନ୍ତା କର, ମୋର ଭକ୍ତ ହୁଅ, ମୋର ଆରାଧନା କର ଏବଂ ମୋତେ ପ୍ରଣାମ କର। ଏଇଟା କଲେ ମୋତେ ପ୍ରଣାମ କର, ଏଇ ଯୋଉ ଆର ଅର୍ଥକୁ ଡକ୍ଟର ରାଧାକୃଷ୍ଣ କହିଛନ୍ତି ମୋତେ ପ୍ରଣାମ କର ଅର୍ଥ ତାଙ୍କ ସେ ବିଗ୍ରହକୁ ନୁହଁ, ବିଗ୍ରହ ଭିତରେ ଯୋଉ ଭଗବାନ ଅଛନ୍ତି ତାଙ୍କୁ ପ୍ରଣାମ କରିବା ପାଇଁ ସେ କହୁଛନ୍ତି। ତେଣୁ ବିଗ୍ରହ ଏବଂ ଭଗବାନ ଭିତରେ ତଫାତ ସେ ବାଛି ଦେଇଛନ୍ତି, ବିଗ୍ରହ ଏବଂ ଭଗବାନ ଭିତରେ କୌଣସି ତଫାତ ନାହିଁ। ବା ଆମର ଯେମିତି ଶରୀର ରହିଛି, ଏ ଶରୀର ଏବଂ ଆମ ଭିତରେ ତଫାତ ରହିଛି, ଆମେ ଏ ଶରୀର ନୁହଁ। ଏଇ ଜ୍ଞାନଟି ଶତକଡ଼ା ଅନୁଷ୍ଠିତ ଭାବ ଲୋକ ଜାଣିନାହାନ୍ତି, ଆମେ ହେଉଛି ଶରୀରଠାରୁ ଭିନ୍ନ, ଏଇ ଜ୍ଞାନକୁ ଶତକଡ଼ା ଅନୁଷ୍ଠିତ ଭାବ ଲୋକ ଜାଣନ୍ତି ନାହିଁ। ତେଣୁ ଏମିତିକି ଅନ୍ୟମାନଙ୍କ କଥା କ'ଣ କହିବା, ଯେ ଡକ୍ଟର ରାଧାକୃଷ୍ଣ ଯିଏକି ଭଗବତ ଗୀତାର ପରପୋର୍ଟ ଦେଇଛନ୍ତି, ଭାଷ୍ୟ ଦେଇଛନ୍ତି, କିନ୍ତୁ ସିଏ ତାଙ୍କ ଭାଷ୍ୟରେ ସେଇଟା କହୁଛନ୍ତି ଭଗବାନ କହିଲେ ଭଗବାନଙ୍କ ବିଗ୍ରହ ଯିଏ ରହିଛନ୍ତି ସିଏ ନୁହଁ, ତାଙ୍କ ଭିତରେ ଯେଉଁ ଭଗବାନ ଅଛନ୍ତି ନା, ବିଗ୍ରହ ଏବଂ ଭଗବାନ ଭିତରେ ତଫାତ ସେ ବାଛିଛନ୍ତି। ଆମେ ଯେମିତି ଏଇ ଶରୀରଠାରୁ ଭିନ୍ନ, ଭଗବାନ ସେମିତି ଶରୀରଠାରୁ ଭିନ୍ନ ନୁହନ୍ତି, ଭଗବାନ ଏବଂ ଭଗବାନଙ୍କ ଶରୀର ଭିତରେ କୌଣସି ତଫାତ ନାହିଁ। ଭଗବାନଙ୍କ ଶରୀର ହେଉଛି ସଚ୍ଚିଦାନନ୍ଦ ବିଗ୍ରହ, ସତ୍ ଚିତ୍ ଏବଂ ଆନନ୍ଦମୟ, କିନ୍ତୁ ଆମେ ଏଇ ଯେଉଁ ଶରୀର ପାଇଛେ ଇଏ ହେଉଛି ଅସତ୍, ଅଚିତ୍ ଏବଂ ନିରାନନ୍ଦମୟ, ଠିକ୍ ଓଲଟା। କାହିଁକି ନା ଯେହେତୁ ଆମେ ଭଗବାନଙ୍କୁ ଭୁଲି ଯାଇଛେ ସେଥିପାଇଁ ଆମେ ଦଣ୍ଡ ଭୋଗ କରୁଛେ, କିନ୍ତୁ ପ୍ରକୃତରେ ଆମେ ସମସ୍ତଙ୍କର ଗୋଟେ ସେଇ ଶରୀର ରହିଛି, ସଚ୍ଚିଦାନନ୍ଦମୟ ଶରୀର ସମସ୍ତଙ୍କର ରହିଛି। କିନ୍ତୁ ଯେମିତି ଆମେ ଦେଖୁଛେ ଜେଲକୁ ଯେଉଁମାନେ ଯିବେ ସରକାରଙ୍କ ନିୟମ ଭଙ୍ଗ କରିକିରି ଜେଲକୁ ଯାଉଛନ୍ତି, ସେଠି କ'ଣ ହେଉଛି ନା ତାଙ୍କର ପୋଷାକଟା କାଢି ଦିଆହେଉଛି, ତାଙ୍କ ଗୋଟେ ନମ୍ବର ପୋଷାକ ଦିଆଯାଉଛି, ଏତେ ନମ୍ବର କହିଦେ। ହଁ, ସେଇଭଳି ଭାବରେ ଆମେ ଯେଉଁମାନେ ଭଗବାନ ଭୁଲି ଯାଇଛେ, ଭଗବାନ ଭୁଲି ଯାଇଥିବା ହେତୁ ଆମେ ଏ ଭୌତିକ ଜଗତକୁ ଆସିଛେ, ତେଣୁ ଆମର ସେ ସଚ୍ଚିଦାନନ୍ଦ ଶରୀରଟା ରଖାଯାଇଛି ଅଲଗା, ଆମକୁ ଗୋଟେ ଏଇ ଶରୀର ଦିଆହେଇଛି, 84 ଲକ୍ଷ ପ୍ରକାର ଶରୀର ଦିଆହେଇଛି ଆମକୁ, ଜଳଦାନବ ଲକ୍ଷାଣୀ ଜଳଜୀବ 9 ଲକ୍ଷ ପ୍ରକାର ଶରୀର ତାଙ୍କର ରହିଛି, ଗଛଲତା ଇତ୍ୟାଦି 20 ଲକ୍ଷ ପ୍ରକାର ଶରୀର ରହିଛି, ଛୋଟ ଛୋଟ କୀଟ ପତଙ୍ଗ 11 ଲକ୍ଷ ପ୍ରକାର ଶରୀର ତାଙ୍କର ରହିଛି, ପକ୍ଷୀମାନଙ୍କର 10 ଲକ୍ଷ ଶରୀର ରହିଛି, ପଶୁମାନଙ୍କର 30 ଲକ୍ଷ ପ୍ରକାର ଶରୀର ରହିଛି, ମନୁଷ୍ୟମାନଙ୍କର ମଧ୍ୟ 4 ଲକ୍ଷ ପ୍ରକାର ଶରୀର ରହିଛି। ଏଇ ଯେଉଁ ଶରୀର ଶରୀର ହେଉଛି ଆମର ଯେଉଁ ଚେତନାର ପାର୍ଥକ୍ୟ ନେଇକିରି ଶରୀର 4 ଲକ୍ଷ ପ୍ରକାର ଶରୀର, ଆମେ ଦେଖିବା ମାନବମାନେ ପ୍ରାୟ ଦେଖିବାକୁ ସମସ୍ତେ ଏକ ଭଳି ରହିଛି, ବା ଖୁବ୍ ବେଶୀରେ ଏତେ ହେବନି ଡିଫରେନ୍ସ, ଫରେନର୍ କଣ୍ଟ୍ରି ମାନେ ତାଙ୍କର ଯେଉଁ ଶରୀର ଟିକେ ଆମ ପାଖରେ ଟିକେ ଅଲଗା ରହିଥିବ, ବା ଚାଇନା ଲୋକମାନେ ଯେଉଁମାନେ ଶରୀର ପାଇଛନ୍ତି ଟିକେ ଅଲଗା ରହିଥିବ, କିନ୍ତୁ 4 ଲକ୍ଷ ପ୍ରକାର ଶରୀର ନଥିବ ସେଇଟା। 4 ଲକ୍ଷ ପ୍ରକାର ଶରୀର କ'ଣ ନା ଚେତନାର ତାରତମ୍ୟ ରହିଛି, ଆମେ ଏକାଭଳି ଶରୀର ରହିଥିଲେ ମଧ୍ୟ ଆମ ଭିତରେ ତଫାତ ରହିଛି, ଚେତନାର ସ୍ତର ନେଇକି ତଫାତ ରହିଛି, ଗୁଣ 3ଟି ଗୁଣ ସମସ୍ତେ ଭୌତିକ ଜଗତରେ ଯେତେ ଆମେ ରହିଛେ ଶରୀର ପ୍ରାପ୍ତ ହେଇଛେ, 3ଟି ଗୁଣର ଶରୀର ପ୍ରାପ୍ତ ହେଇଛି, କାହାର ସତ୍ୱଗୁଣର ତା ଅଧିକ ପ୍ରାଧାନ୍ୟ ରହିଛି ତାକୁ ବ୍ରାହ୍ମଣ ବୋଲି କୁହାଯାଉଛି, କାହାର ରଜଗୁଣର ପ୍ରାଧାନ୍ୟ ରହିଛି ତାକୁ କ୍ଷତ୍ରିୟ ବୋଲି କୁହାଯାଉଛି, କାହାର ରଜତମଗୁଣ ମିଶ୍ରିତ ପ୍ରାଧାନ୍ୟ ରହିଛି ତାକୁ ବୈଶ୍ୟ ବୋଲି କୁହାଯାଉଛି, କାହାର ତମଗୁଣ ପ୍ରାଧାନ୍ୟ ରହିଛି ତାକୁ ଶୂଦ୍ର ବୋଲି କୁହାଯାଉଛି। ତେଣୁ ଏଇ ଯେଉଁ 3ଟି ଗୁଣର ତାରତମ୍ୟ ନେଇକିରି 4 ଲକ୍ଷ ପ୍ରକାର ଶରୀର ଆମେ ପ୍ରାପ୍ତ ହେଇଛେ, ତେଣୁ ଏହିଭଳି ଭାବରେ ବିଭିନ୍ନ ପ୍ରକାର ଶରୀର ଆମେ ପ୍ରାପ୍ତ ହେଇଛେ, କାହିଁକି ନା ଆମେ ଯେହେତୁ ଭଗବାନଙ୍କୁ ଭୁଲି ଯାଇଛେ, କିନ୍ତୁ ଭଗବାନ ଆଉ ଭଗବାନଙ୍କ ଶରୀର ଭିତରେ କୌଣସି ତଫାତ ନାହିଁ। ସେଭଳି ଭାବେ ଆମେ ଯେତେବେଳେ ଏଇ ଯେଉଁ ବଦ୍ଧ ଅବସ୍ଥାରୁ, ଏ ତ୍ରିଗୁଣମୟ ଯେଉଁ ବଦ୍ଧ ଅବସ୍ଥାରେ ଆମେ ରହିଛେ, ଏଥିରୁ ଯେତେବେଳେ ମୁକ୍ତ ହେବା, ଆମେ ସେତେବେଳେ ଯେଉଁ ଶରୀର ପ୍ରାପ୍ତ ହେବା, ସେତେବେଳେ ସେ ଶରୀର ଆମ ଭିତରେ କୌଣସି ତଫାତ ରହିବନି। କିନ୍ତୁ ଯେହେତୁ ଆମେ ବର୍ତ୍ତମାନ ବଦ୍ଧ ଅବସ୍ଥାରେ ଅଛେ, ସେଥିପାଇଁ ଆମେ ଏଇ ଶରୀରଠାରୁ ଭିନ୍ନ ହେଇକି ରହିଛେ, ଆମ ଆଉ ଶରୀର ଭିତରେ ପାର୍ଥକ୍ୟ ରହିଛି। ତେଣୁ ଅଧିକାଂଶ ଲୋକ ପ୍ରକୃତରେ ଯଦିଓ ବେଦର ଏଇ ବେଦ ପାଠ କରୁଛନ୍ତି, ବେଦ ବାହାଦୁରତା ବୋଲି କୁହାଯାଉଛି, ବେଦକୁ ବହୁତ ବ୍ୟକ୍ତି ଅଛନ୍ତି, ଦ୍ୱିବେଦୀ, ତ୍ରିବେଦୀ, ଚତୁର୍ବେଦୀ, ଏଇଭଳି ଭାବରେ ଅନେକ ବେଦଜ୍ଞ ପଣ୍ଡିତ ବ୍ରାହ୍ମଣ ସବୁ ରହିଛନ୍ତି। ଥରେ ଭଗବାନ ତାଙ୍କର ଯେତେବେଳେ ଲୀଳା କରୁଥିଲେ ବୃନ୍ଦାବନରେ, ତାଙ୍କର ସାଙ୍ଗମାନଙ୍କ ସହିତ ସେ ବର୍ଷା ଚାରଣ କରୁଛନ୍ତି, ବର୍ଷାଙ୍କୁ ନେଇକି ସବୁ ଯାଇଛନ୍ତି, ବାଛୁରୀମାନଙ୍କୁ ନେଇକି ଯାଇଛନ୍ତି, ଏବଂ ସେହି ସମୟରେ ତାଙ୍କର ସାଙ୍ଗ ବାଳକମାନଙ୍କର କ୍ଷୁଧା ଘାତ ହେଲା, ତାଙ୍କୁ ଭୋକ ହେଲା, ସେଦିନ କୌଣସି କାରଣରୁ ସେ ଖାଦ୍ୟ ନେଇନଥିଲେ, ସବୁଦିନ ନିଅନ୍ତି ଖାଦ୍ୟ ନେଇକି ଯାଆନ୍ତି, ସେଦିନ କୌଣସି କାରଣରୁ ଖାଦ୍ୟ ନେଇନଥିଲେ, ତେଣୁ ସେ ଯେତେବେଳେ ତାଙ୍କୁ ଭୋକ ଲାଗିଲା, କ୍ଷୁଧା ଲାଗିଲା, ସେ ସେତେବେଳେ ଭଗବାନ କହିଲେ, କୃଷ୍ଣଙ୍କୁ କହିଲେ, ହେଲେ ଆମକୁ ବର୍ତ୍ତମାନ ଭୋକ ଲାଗୁଛି, କ୍ଷୁଧା ଲାଗୁଛି, ଆମେ ଯଦି ଖାଦ୍ୟର ବ୍ୟବସ୍ଥା କର। ସେ ମଥୁରା ନିକଟରେ ତାଙ୍କର ବାଛୁରୀ ସବୁ ଚଳଉଥିଲେ। ତେଣୁ ଭଗବାନ କହିଲେ ଏଇ ଯେଉଁ ମଥୁରା ଦେଖୁଛ, ଆଗରେ ଦେଖୁଛ, ସେଠି ସବୁ ବିରାଟ ଟେଣ୍ଟ ସବୁ ଲାଗିଛି, ସେଠି ବ୍ରାହ୍ମଣ ମାନେ ସବୁ ଯଜ୍ଞ କରୁଛନ୍ତି। ଯଜ୍ଞ ବ୍ରାହ୍ମଣ ମାନେ କେଉଁମାନେ? ଯେଉଁମାନେ ବେଦ ଜାଣନ୍ତି, ବେଦଜ୍ଞ ବ୍ରାହ୍ମଣ, ବେଦଜ୍ଞ ପଣ୍ଡିତ, ବେଦ ବିଷୟରେ ଜ୍ଞାନ ରହିଛି। ବେଦ ବିଷୟରେ ଯେଉଁମାନେ ଜ୍ଞାନ ରହିଛି, ସାଧାରଣତଃ ବେଦର ତିନୋଟି କାଣ୍ଡ ରହିଛି, କର୍ମକାଣ୍ଡ, ଜ୍ଞାନକାଣ୍ଡ ଏବଂ ଉପାସନା କାଣ୍ଡ। ସାଧାରଣତଃ ଯେଉଁମାନେ ବେଦ ଅଧ୍ୟୟନ କରନ୍ତି, ବେଦର ଏହି କର୍ମକାଣ୍ଡ ଧାରା ପ୍ରତି ଆକୃଷ୍ଟ ହୋଇଯାଆନ୍ତି। କାହିଁକି ନା ଏହି କର୍ମକାଣ୍ଡ ଧାରାରେ ଆକୃଷ୍ଟ ହେଲେ ସେମାନେ ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି, ସ୍ୱର୍ଗଲୋକ, ମହତ ଲୋକ ଇତ୍ୟାଦି ଉନ୍ନତ ଲୋକମାନଙ୍କରେ ବହୁତ ପ୍ରକାର ଭୌତିକ ଐଶ୍ୱର୍ଯ୍ୟ ରହିଛି। ସେ ଐଶ୍ୱର୍ଯ୍ୟ ଯେତେବେଳେ ବର୍ଣ୍ଣନା କରାଯାଉଛି ବେଦରେ, ସେହି ଐଶ୍ୱର୍ଯ୍ୟ ଶୁଣିକିରି ସେମାନେ ଆକର୍ଷିତ ହେଇଯାଆନ୍ତି। ସେମାନେ କହନ୍ତି ଇଏ ହେଉଛି ବେଦର ମୁଖ୍ୟ ଜିନିଷଟା ହେଉଛି ଏଇଟା। ତେଣୁ ଏଇ ବେଦକ୍ୟ ପଣ୍ଡିତ ମାନେ ସେମାନେ ଏଇ ବେଦର କର୍ମକାଣ୍ଡ ଧାରା ପ୍ରତି ଆକୃଷ୍ଟ ହେଇକିରି ଏଇ କର୍ମକାଣ୍ଡ ଯଜ୍ଞ ସବୁ ଅନୁଷ୍ଠାନ କରିବାକୁ ଯାଉଥିଲେ। ଯେଉଁ ଯଜ୍ଞରେ ସଫଳତା ପ୍ରାପ୍ତ ହେଲେ ସେମାନେ ସ୍ୱର୍ଗଲୋକ ପ୍ରାପ୍ତ ହେବେ, ଏ ସ୍ୱର୍ଗତ୍ୟାଗ କଲେ ସେମାନେ ସ୍ୱର୍ଗଲୋକକୁ ଯିବେ। ତେଣୁ ଭଗବାନ ଯେତେବେଳେ ତାଙ୍କର ସାଙ୍ଗମାନଙ୍କୁ ପଠେଇଲେ ସେ ଯାଜ୍ଞିକ ବ୍ରାହ୍ମଣମାନଙ୍କ ପାଖକୁ, ଯାଜ୍ଞିକ ବ୍ରାହ୍ମଣମାନଙ୍କୁ ଯାଇକିରି ସେ ତାଙ୍କର ଭଗବାନଙ୍କ ଶାଖାମାନେ ତାଙ୍କୁ ପ୍ରଣାମ କରିକି ତାଙ୍କୁ କିଛି ଖାଦ୍ୟ ପ୍ରାର୍ଥନା କରୁଛନ୍ତି। କିନ୍ତୁ ଯାଜ୍ଞିକ ବ୍ରାହ୍ମଣମାନେ ଏତେ ଯଜ୍ଞ ପ୍ରତି ଆକୃଷ୍ଟ ହେଇକି ରହିଛନ୍ତି, ସ୍ୱର୍ଗଲୋକକୁ କେମିତି ଯିବେ ସେ ବିଷୟରେ ଏତେ ଚିନ୍ତା କରୁଛନ୍ତି ଯେ ଅନ୍ୟମାନଙ୍କର ଯେ ଭୋକରେ ଅଛନ୍ତି, କ୍ଷୁଧା ବିପାସ ଅଛି, ସେ ବିଷୟରେ ତାଙ୍କର କୌଣସି ଚିନ୍ତା ନାହିଁ। ସେ ଶୁଣିବାକୁ ଚାହୁଁନାହାନ୍ତି ତାଙ୍କ ବିଷୟରେ, କେମିତି ଆମେ ଯଜ୍ଞ କରିବା, ଆମର ସମୟ କଟିଯାଉଛି, ଏସବୁ ରହିଛି, ସେ ବିଷୟରେ ସେମାନେ ବ୍ୟସ୍ତ ରହିଛି, ତାଙ୍କୁ ଜମା ଲକ୍ଷ୍ୟଭୂତ କରୁନାହାନ୍ତି। ତେଣୁ ବିଫଳ ମନ ଥାଇକି ତାଙ୍କର ସଖାମାନେ ଯେତେବେଳେ ଫେରିଯାଇଛନ୍ତି, ଭଗବାନ କହିଛନ୍ତି ଯେ ସେମାନେ ତ ଆମକୁ ଚାହିଁଲେନି ମଧ୍ୟ, ଆଉ ସେ ଆମେ କ'ଣ ଖାଇବା କଥା କ'ଣ ବୁଝିବି। ତେଣୁ ଭଗବାନ ତାଙ୍କୁ କହିଲେ ତୁମେ ଆଉ ଥରେ ଯାଅ। ତାଙ୍କର ସଖାମାନେ କହିଲେ ନା ନା ଆମେ ଆଉ ସେଠିକି ଯିବୁନି, ଆମ ପାଇଁ ଅନ୍ୟ କିଛି ବ୍ୟବସ୍ଥା କର। ନା ନାଇଁ ତୁମେ ସେଇଠିକି ଯାଅ, କିନ୍ତୁ ସେ ବ୍ରାହ୍ମଣ ମାନଙ୍କ ପାଖକୁ ଯିବନି, ତାଙ୍କର ପତ୍ନୀମାନଙ୍କ ପାଖକୁ ଯିବ, ଜାଗିଙ୍କ ପତ୍ନୀ ପତ୍ନୀମାନଙ୍କ ପାଖକୁ ଯିବ, କାରଣ ଭଗବାନ ଜାଣନ୍ତି ତାଙ୍କର ଭକ୍ତ କିଏ। ଆମେ ଭଗବାନଙ୍କୁ ଜାଣିପାରୁନେ କାରଣ ଆମର ଜ୍ଞାନ ସୀମିତ, କିନ୍ତୁ ଭଗବାନଙ୍କର ଜ୍ଞାନ ସୀମିତ ନୁହଁ, ଭଗବାନ ଜାଣନ୍ତି ସବୁକିଛି। ବେଦାହଂ ସନ୍ଦିତାନି ବର୍ତ୍ତମାନ ଚାର୍ଜନ ଭବିଷ୍ୟାନି ଯେ ଭୂତାନି ମାନ୍ତୁ ବେଦନ କଶ୍ଚନ, ଭଗବାନ ସବୁକିଛି ଜାଣନ୍ତି, ଏମିତି କିଛି ନାହିଁ ଯେ ଭଗବାନ ଜାଣନ୍ତି ନାହିଁ। ତେଣୁ ଭଗବାନ ଜାଣନ୍ତି ଯେ ଯେ ଯାଜ୍ଞିକ ବ୍ରାହ୍ମଣମାନେ ଯଜ୍ଞ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି, ତାଙ୍କର ସେମାନେ ଭକ୍ତ ନୁହନ୍ତି, ମୋର ଭକ୍ତ ନୁହନ୍ତି ସେମାନେ, କିନ୍ତୁ ତାଙ୍କର ପତ୍ନୀମାନେ ମୋର ଭକ୍ତ, କାରଣ ସେମାନେ ମୋ ବିଷୟରେ ଶ୍ରବଣ କରିଛନ୍ତି। ଭକ୍ତିସ୍ତୁ ଭଗବତ ଭକ୍ତ ସଙ୍ଗୀନ ପରିଚୟ, ଆମର ଭକ୍ତି କେମିତି ଆସିବ ନା ଭଗବାନଙ୍କର ଯେଉଁମାନେ ଭକ୍ତ ତାଙ୍କର ଯଦି ଆମେ ସଙ୍ଗ କରିବା ଆମ ପାଖରେ ଭକ୍ତି ଆସିବ। ତେଣୁ ଯାଜ୍ଞିକ ବ୍ରାହ୍ମଣମାନଙ୍କ ପତ୍ନୀମାନେ ସେମାନେ ଭଗବାନଙ୍କର ବିଭିନ୍ନ ଲୀଳା ସବୁ ଶ୍ରବଣ କରନ୍ତି। ଯେତେବେଳେ ବୃନ୍ଦାବନରୁ ଗୋପୀମାନେ ସବୁ ଲହୁଣୀ ବା ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ସବୁ ନେଇକି ଯାଆନ୍ତି, ଦହି ଦୁଧ ଲହୁଣୀ ଏସବୁ ନେଇକି ଯାଆନ୍ତି ମଥୁରାକୁ ବିକ୍ରି କରିବା ପାଇଁ, ସେତେବେଳେ ସେମାନେ ଯେତେବେଳେ କ୍ରୟ କରୁଛନ୍ତି କିଣିଲାବେଳେ ସେ ଭଗବାନ କଥା ସବୁ ଶୁଣନ୍ତି, ଆଜି ଭଗବାନ ଏଇ ଲୀଳା କଲେ, ଆଜି ଭଗବାନ ଏଇ ଲୀଳା କଲେ, ଏସବୁ ଶୁଣନ୍ତି। ଶୁଣି ଶୁଣିକିରି ସେମାନେ ଭଗବାନ ଭକ୍ତ ହେଇଯାଇଛନ୍ତି। ଆମେ ଯଦି ଭଗବାନଙ୍କୁ ବିଷୟ ଶ୍ରବଣ କରିବା ଆମେ ମଧ୍ୟ ଭଗବାନ ଭକ୍ତରେ ପରିଣତ ହେଇପାରିବା, କାରଣ ଭକ୍ତିର ଇଏ ହେଉଛି ନଅଟି ଯେଉଁ ଅଙ୍ଗ ରହିଛି, ପ୍ରାଥମିକ ଅଙ୍ଗ ହେଉଛି ଶ୍ରବଣ। ଭଗବାନଙ୍କ ବିଷୟରେ ଜାଣିବା ପାଇଁ ହେଲେ ପ୍ରଥମେ ହେଉଛି ଶ୍ରବଣ କରିବାକୁ ପଡ଼ିବ, ଶ୍ରବଣ କଲେ ଜଣେ ଭକ୍ତ ହେଇପାରିବ। ତେଣୁ ଯାଜ୍ଞିକ ପତ୍ନୀମାନେ, ଯାଜ୍ଞିକ ବ୍ରାହ୍ମଣମାନଙ୍କ ପତ୍ନୀମାନେ ଭଗବାନ ବିଷୟରେ ଶ୍ରବଣ କରି ସେମାନେ ଭଗବାନ ପ୍ରତି ଆକୃଷ୍ଟ ହେଇଯାଇଛନ୍ତି, ଭଗବାନ ଭକ୍ତ ହେଇଯାଇଛନ୍ତି ସେମାନେ। ତେଣୁ ଯେତେବେଳେ ଭଗବାନଙ୍କର ସାଙ୍ଗମାନେ ଆସି ପହଞ୍ଚିଲେ କହିଲେ କୃଷ୍ଣ ବଳରାମ ନିକଟ ଦୂରରେ ଅଛନ୍ତି, ଆଉ ସେ ଆମକୁ କହିଛନ୍ତି ତାଙ୍କ ପାଖକୁ ଯାଇକରି ପ୍ରାର୍ଥନା କରିବା ପାଇଁ କିଛି ଖାଦ୍ୟ ଦେବା ପାଇଁ। ତେଣୁ ସେ ତାଙ୍କୁ କ'ଣ ଖାଦ୍ୟ ଦେବେ, ନିଜେ ଯାହା ସବୁ ଯଜ୍ଞ ପାଇଁ ବ୍ୟବସ୍ଥା କରାଯାଇଥିଲା ଯେଉଁ ଖାଦ୍ୟ ପଦାର୍ଥ, ଏ ସବୁ ଧରିକିରି ନିଜେ ଚାଲିଲେ ତାଙ୍କ ପାଖକୁ ଭଗବାନଙ୍କ ସାଙ୍ଗ ବାଳକମାନଙ୍କ ସହିତ, ଭଗବାନଙ୍କ ସାଙ୍ଗ ବାଳକମାନଙ୍କ ସହିତ ସେ ନିଜେ ଚାଲୁଛନ୍ତି ବ୍ରାହ୍ମଣମାନଙ୍କ ପତିମାନେ। ତେଣୁ ତାଙ୍କର ବ୍ରାହ୍ମଣଙ୍କର ଯେଉଁମାନେ ତାଙ୍କର ସ୍ୱାମୀମାନେ ଥିଲେ ସେମାନେ ସବୁ ତାଙ୍କୁ ବାଧା ଦେଉଛନ୍ତି, ହଁ ତମେ ଯାଆନ ବର୍ତ୍ତମାନ, ଆମେ ବର୍ତ୍ତମାନ ଯଜ୍ଞକର୍ମ ହେବ, ଏସବୁ ବର୍ତ୍ତମାନ ତମେ ସେଥିରେ ବ୍ୟବସ୍ଥା ହେବ ନା, ବର୍ତ୍ତମାନ ଆମ ଯଜ୍ଞକର୍ମ ସରିଲା ପରେ ଯାହା କରିବା, କିନ୍ତୁ ସେମାନେ କିଛି ଶୁଣୁନାହାନ୍ତି। ତାପରେ ଯେତେବେଳେ ଭଗବାନ ସବୁ ଖାଦ୍ୟ ପଦାର୍ଥ ଦେଇ ଭଗବାନ ତାଙ୍କର ସାଙ୍ଗମାନଙ୍କୁ ସବୁ ଖାଦ୍ୟ ପଦାର୍ଥ ଦେଇସାରିଲା ପରେ ଯେତେବେଳେ ଭଗବାନ ସନ୍ତୁଷ୍ଟ ହେଇକି ତାଙ୍କୁ କହୁଛନ୍ତି ତମେ ଫେରିଯାଅ ବର୍ତ୍ତମାନ, ସେ କହୁଛନ୍ତି ନା ନା ଆମେ ଆଉ ଫେରିବୁନି, କାରଣ ଆମର ପତ୍ନୀ ଆମର ସ୍ୱାମୀମାନେ ଆମ ପତିମାନେ ଆମକୁ ବହୁତ ବାଧା ଦେଇଛନ୍ତି, ତାଙ୍କର ନିର୍ଦ୍ଦେଶକୁ ଆମେ ଅବମାନନା କରି ପଳାଇ ଆସିଛୁ, ତେଣୁ ବର୍ତ୍ତମାନ ଆମେ ଗଲେ ଆମେ ସେମାନେ ଭର୍ସନା କରିବେ, ଆମେ ଦଣ୍ଡ ଦେବେ, ଆମେ ଗ୍ରହଣ ନ କରିପାରନ୍ତି। ତେଣୁ ଭଗବାନ କହିଲେ ନା ନା ତମେ ଯେତେବେଳେ ଯିବ ବର୍ତ୍ତମାନ ସେତେବେଳେ ଦେଖିବ ତମେ କେତେ ଆଦର ପ୍ରାପ୍ତ ହବ, ସେମାନେ ତାଙ୍କର ଭୁଲ ବୁଝିପାରିବେ। ଯେଉଁମାନେ ଭଗବାନଙ୍କ ସହିତ ଯୁକ୍ତ ହେଇଛନ୍ତି ସେମାନେ ସମସ୍ତଙ୍କ ଦ୍ୱାରା ବନ୍ଦନୀୟ ହେଇଯାଇଛନ୍ତି। ଜୟ 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 ସର୍ବରସ ସାର ପରକିଆ ଭାବେ ଯାହା ବ୍ରଜିତି ପୂଜା। ଗୋପୀମାନେ ସାଧାରଣ ଲୋକମାନେ ବୁଝନ୍ତି ନାହିଁ, ଗୋପୀମାନଙ୍କର ପ୍ରେମ ଭଗବାନ ପ୍ରତି ରହିଛି ସେ ସାଧାରଣ ଲୋକମାନେ ବୁଝିପାରନ୍ତି ନାହିଁ, କିନ୍ତୁ ଯେଉଁମାନେ ଉନ୍ନତ ଭକ୍ତ ସେମାନେ ଗୋପୀମାନଙ୍କର ବା ରାଧାରାଣୀଙ୍କର ଭଗବାନଙ୍କ ସହିତ ଯେଉଁ ପ୍ରେମକୁ ସେମାନେ ବହୁତ ପ୍ରଶଂସା କରନ୍ତି। ତେଣୁ ଭଗବାନଙ୍କର ତମେ ବର୍ତ୍ତମାନ ଫେରିଗଲେ ତୁମର ପତିମାନେ ବା ତୁମର ସ୍ୱାମୀମାନେ ତୁମକୁ ବହୁତ ସମ୍ବର୍ଦ୍ଧନା ଜଣେଇବେ, ତୁମକୁ ବହୁତ ସ୍ୱାଗତ କରିବେ, ତୁମକୁ ବହୁତ ପ୍ରଶଂସା କରିବେ। ତେଣୁ ପ୍ରକୃତିରେ ଯେତେବେଳେ ସେ ଫେରିଯାଇଛନ୍ତି ତାଙ୍କର ପତିମାନେ ପ୍ରକୃତିରେ ନିଜର ଭୁଲକୁ ବୁଝିପାରିଛନ୍ତି, କହିଲେ ଆମେ ଭଗବାନ ଆମକୁ ଆମେ ଆମେ ଏତେ ଜ୍ଞାନ ପ୍ରାପ୍ତ ହେଇଛେ, ଏତେ ବେଦରେ ଆମର ଜ୍ଞାନ ଅଛି, ହଁ ବେଦ ସବୁ ସ୍ତୁତି ଆମେ ସବୁ ଜାଣିଛୁ, ବେଦମନ୍ତ୍ର ସବୁ ଜାଣିଛୁ, କିନ୍ତୁ ଭଗବାନ ଯାହାଙ୍କ ପାଇଁ ବେଦ ନିର୍ଦ୍ଦିଷ୍ଟ ରହିଛି ବେଦକୁ ଜାଣିବା ହେଉଛି ବେଦର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କୁ ଜାଣିବା। ବେଦିଷ୍ଟ ସର୍ବେ ରହମେ ବେଦ୍ୟୁ ଭଗବତା 15 ଅଧ୍ୟାୟରେ ଭଗବାନ ସୀତା କହୁଛନ୍ତି ସମସ୍ତ ବେଦର ଜ୍ଞାତ ବିଷୟ ହେଉଛନ୍ତି ଭଗବାନ, କିନ୍ତୁ ଆମେ ଏତେ ବେଦ ଅଧ୍ୟୟନ କରି ମଧ୍ୟ ଆମେ ଭଗବାନଙ୍କୁ ଜାଣିପାରିବୁ ନାହିଁ। କିନ୍ତୁ ଅନ୍ୟ ପକ୍ଷରେ ତୁମେମାନେ ସ୍ତ୍ରୀ ଜାତି ତୁମର କୌଣସି ସଂସ୍କାର ନାହିଁ, ତମେ ଏତେ ବେଦ ଅଧ୍ୟୟନ କରିନ, କିନ୍ତୁ ତଥାପି ତମେ ଭଗବାନଙ୍କ ଭକ୍ତ ହେଇଯାଇଛ, ତେଣୁ ସେ ତାଙ୍କୁ ବହୁତ ପ୍ରଶଂସା କରିଛନ୍ତି। ତେଣୁ ଭଗବାନଙ୍କର ଏଇ ଭକ୍ତି ମାର୍ଗରେ ଯେଉଁମାନେ ଯାଇନାହାନ୍ତି ବା ଭଗବାନଙ୍କର ଶୁଦ୍ଧ ଭକ୍ତଙ୍କର ସଂସ୍ପର୍ଶରେ ଆସିନାହାନ୍ତି ସେମାନେ ଏଇ ଜ୍ଞାନ ପ୍ରାପ୍ତ ହେଇପାରିବେ ନାହିଁ, ଭଗବତ ଗୀତାର ଜ୍ଞାନ ସେମାନେ ଜାଣିପାରିବେ ନାହିଁ, ପ୍ରକୃତ ଅର୍ଥ କ'ଣ ସେମାନେ ବୁଝିପାରିବେ ନାହିଁ। ଯଦିଓ ସଂସ୍କୃତରେ ସେମାନେ ବିଦ୍ୱାନ ହେଇପାରନ୍ତି କିନ୍ତୁ ସେମାନେ ଗୀତାର ପ୍ରକୃତ ଅର୍ଥ ବୁଝିବେ, ସେଇଟାକୁ ରହସ୍ୟ ବୋଲି କୁହାଯାଉଛି। ସରହସ୍ୟ ଭାଗବତ ମଧ୍ୟ କୁହାଯାଏ, ସେ କଥା ଭଗବତ ଚତୁର୍ଥ ଅଧ୍ୟାୟ ଭଗବାନ କହିଲେ ହେଉଛି ରହସ୍ୟ। ଆମେ ଜ୍ଞାନୀମାନେ ଜାଣନ୍ତି ଏଇଟା ହେଉଛି ମହୁ ବୋତଲ, କିନ୍ତୁ ସେ ମହୁ ବୋତଲ ମହୁଟାକୁ କେମିତି ଆସ୍ୱାଦନ କରାଯିବ ସେଇଟା ସେ ଜାଣିନାହାନ୍ତି, କିନ୍ତୁ ଭକ୍ତ ଯିଏ ସେ ଜାଣନ୍ତି ଯେ ହେଉଛି ମହୁ ବୋତଲ, ଏ ମହୁକୁ ପାଇବା ପାଇଁ ହେଲେ ସେ ଠିପି ଖୋଲିବା ପାଇଁ ପଡ଼ିବ, ଏବଂ ଠିପି ଖୋଲିକି ସେ ମହୁ ଆସ୍ୱାଦନ କରା, ଯେଉଁ ଠିପି ଖୋଲିବାଟା ସେଟା ହେଉଛି ରହସ୍ୟ। ସମସ୍ତେ ଯେମିତି ପ୍ରଭୁପାଦ ମହାରାଜ କହନ୍ତି, ଆମର ବଜାରରେ ଆପଣମାନଙ୍କର ଏଠି ମେଡ଼ିକାଲ କଲେଜ ଅଛି, କିନ୍ତୁ ପୁସ୍ତକ ଦୋକାନରେ ପୁସ୍ତକ ପୁସ୍ତକାଳୟରେ ସେ ମେଡ଼ିକାଲ ବହି ସବୁ ମିଳିବ, କିନ୍ତୁ ସେ ବହି ପଢ଼ିକି ଡକ୍ଟର ହେଇପାରିବେନି, ଡକ୍ଟର ହେବା ପାଇଁ ହେଲେ ମେଡ଼ିକାଲ କଲେଜରେ ଆଡ଼ମିଟ୍ ହେବାକୁ ପଡ଼ିବ, ହେଲେ ମେଡ଼ିକାଲ କଲେଜରେ ଆଡ଼ମିଟ୍ ହେଇ ପାଠ ପଢ଼ି ଯେତେବେଳେ ସାର୍ଟିଫିକେଟ୍ ପାଇବେ ସେତେବେଳେ ସେ ଡାକ୍ତର ହେବେ, ଜଣେ ପଢ଼ିକିରି ସେଇ ବହିକି ଜଣେ ପଢ଼ିଦେଇକିରି ଜଣେ ଡାକ୍ତର ହେଇପାରିବେନି। ତେଣୁ ସେଇଭଳି ଭାବରେ ଭଗବତ ଗୀତା ଭାଗବତମ ବୈଦିକ ଶାସ୍ତ୍ର ସବୁ ରହିଛି, କିନ୍ତୁ ଜଣେ ନିଜ ଚେଷ୍ଟାରେ ସେଟାକୁ ବୁଝିପାରିବ ନାହିଁ, ନିଜ ଚେଷ୍ଟା ପଢ଼ିକି ସେମାନେ ଭଗବାନ ଭକ୍ତ ହେଇପାରିବ ନାହିଁ। ତେଣୁ ଏଇଟା ପଢ଼ିବା ପାଇଁ ହେଲେ ଜଣେ ଉପଯୁକ୍ତ ଗୁରୁଙ୍କର ଶରଣ ଯାଇକିରି ସେଟାକୁ ବୁଝିବାକୁ ପଡ଼ିବ। ତେଣୁ ଭଗବାନ ଯେଉଁ କହିଲେ ପ୍ରଥମ ଅଧ୍ୟାୟରେ ଏଇଭଳି ଭାବରେ ଅର୍ଜୁନ ସବୁ ଯୁକ୍ତି କଲେ, ଭଗବାନ ଚାହୁଁଛନ୍ତି ଅର୍ଜୁନ ଯୁଦ୍ଧ ନ କରନ୍ତୁ, ଏବଂ ଯାହାଫଳରେ ସେ କହିବେ ଅର୍ଜୁନ ଭଗବାନଙ୍କ ଶରଣରେ ଯାଇଛନ୍ତି। ସେ ଭଗବାନ ଅର୍ଜୁନ କହୁଛନ୍ତି ଭଗବାନଙ୍କୁ ଯେ କାର୍ପଣ ଦୋଷ ଓ ପହତ ସ୍ୱଭାବ ପୃଚ୍ଛାମି ତ୍ୱ ଧର୍ମ ସମ୍ମୂଳ ଚେତା ଯଶ୍ରେୟ ଶ୍ୟାମି ସ୍ଥିତ ଗୃହିତମି ଶିଷ୍ୟ ସ୍ତେହଂ ସାଧିମାନ ତ୍ୱ ପ୍ରପନ୍ନମ। ସେ ନିଜେ ଅର୍ଜୁନ ଘାବରେ ଯାଇଛନ୍ତି, ପ୍ରକୃତରେ ମୋର କ'ଣ କରିବା କର୍ତ୍ତବ୍ୟ ସେ ଜାଣିପାରୁନାହାନ୍ତି, ପ୍ରକୃତରେ ମୁଁ ଏମାନଙ୍କ ସହ ଯୁଦ୍ଧ କରିବାଟା ଶ୍ରେୟ ହବ ନା ଯୁଦ୍ଧ ନ କରିବାଟା ଶ୍ରେୟ ହବ, ସେ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି। ସେ କହୁଛନ୍ତି ଇଏ ଯେଉଁ ମୁଁ ଜାଣିପାରୁନି କଥନ କଥନ ନ ଗରିବ ଯଦ୍ବା ଜୟ ଦରିବା ନ ଯାଇଉ ନଚେତ ମୋ କଥର ମୁଁ ଗରିବ, ମାନେ ପ୍ରକୃତରେ ଶ୍ରେଷ୍ଠ କେଉଁଟା, ଏମାନଙ୍କୁ ଯୁଦ୍ଧରେ ଜିତିବାଟା ଶ୍ରେଷ୍ଠ ନା ଯୁଦ୍ଧରେ ହାରିବାଟା ଶ୍ରେଷ୍ଠ ସେ ଜାଣିପାରୁନାହାନ୍ତି, ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି। କାରଣ ଭଗବାନ ସେ ଦ୍ୱନ୍ଦ୍ୱ ତାଙ୍କ ବୁଦ୍ଧିରେ ଦେଇ ଦେଇଛନ୍ତି ଭଗବାନ। ଦ୍ୱନ୍ଦ୍ୱରେ ପଡ଼ିଲେ ସେ ଭଗବାନଙ୍କୁ ଭଗବାନ ପଚାରିବେ ମୋର କ'ଣ କରିବା କର୍ତ୍ତବ୍ୟ। ତେଣୁ ଅର୍ଜୁନକୁ ମାଧ୍ୟମ କରି ଭଗବାନ ସାରା ମାନବ ସମାଜ ପାଇଁ ଏ ଭଗବଦ୍ଗୀତାର ଜ୍ଞାନ ଦେଇଛନ୍ତି। ତେଣୁ ଯେତେବେଳେ ଭଗବାନଙ୍କର ଶରଣ ହୋଇଯାଇଛନ୍ତି ଅର୍ଜୁନ, ଅର୍ଜୁନ କହୁଛନ୍ତି ମୋତେ ଶ୍ରେୟ ବିଷୟଟି କୁହନ୍ତୁ, ଜଷ୍ଟ ଶ୍ରେୟ ସାନି ସୀତମ ରୋହିତାଙ୍ଗ, ମୋର କ'ଣ କରିବାଟା ଠିକ। ଶ୍ରେୟ ଦୁଇଟି ଜିନିଷ ରହିଛି, ଗୋଟେ ହେଉଛି ଶ୍ରେୟ ଆଉ ଗୋଟେ ହେଉଛି ପ୍ରେୟ। ସାଧାରଣତଃ ଲୋକମାନେ ପ୍ରେୟ ବସ୍ତୁ ପ୍ରତି ଆକର୍ଷିତ ହୁଅନ୍ତି, କେମିତି ଅଧିକ ଧନ ରୋଜଗାର କରିବା, କେମିତି ଅଧିକ ଉପଭୋଗ କରିବା, ଏସବୁ ପ୍ରେୟ ବ୍ୟସ୍ତ। କିନ୍ତୁ ଶ୍ରେୟ ବସ୍ତୁ ବିଷୟରେ ଲୋକମାନେ ଜାଣନ୍ତି ନାହିଁ। ଅର୍ଜୁନ ଯିଏକି ଭଗବାନଙ୍କ ଏତେ ଉନ୍ନତ ଭକ୍ତ ଅଛନ୍ତି, କିନ୍ତୁ ତଥାପି ସେ କହୁଛନ୍ତି ମୋର ଶ୍ରେୟଟା କ'ଣ ଜାଣିପାରୁନି, ଆପଣ ମୋତେ କୁହନ୍ତୁ, ଯ ଶ୍ରେୟ ସାନି ସ୍ଥିତମ ଭୁଇତନି, ମୋତେ ନିଶ୍ଚିନ୍ତ ଭାବେ କୁହନ୍ତୁ ମୋର ଶ୍ରେୟଟା କ'ଣ। ତେଣୁ ଆମେ ବା କ'ଣ ଜାଣିବା, ଆମର ଶ୍ରେୟ ବିଷୟରେ ଆମେ କ'ଣ ଜାଣିପାରିବା। ତେଣୁ ଏଇ ଯେତେବେଳେ ଭଗବାନଙ୍କ ଶରଣ ଯାଇଛନ୍ତି, ଭଗବାନ ଆଉ ପୂର୍ବ ଶୋକ ସେଟା କହୁଛନ୍ତି ପ୍ରଥମେ, ତମେ ଅସୁଚ୍ୟାନ ଅନୁସୂଚ ପ୍ରଜ୍ଞାବାଦାସେ, ଯୋଉ ବିଷୟରେ ସୂଚନା କରିବା କଥା ନୁହଁ ତମେ ସେ ବିଷୟରେ ସୂଚନା କରୁଛ, ଅସୁଚ୍ୟାନ ଅନୁସୂଚ ପ୍ରଜ୍ଞାବାଦାସ, କିନ୍ତୁ ବହୁତ ପଣ୍ଡିତପୂର୍ଣ୍ଣ କଥା କହୁଛ। ସାଧାରଣତଃ ଲୋକମାନେ ଅର୍ଜୁନଙ୍କର ଯୋଉ ଅହିଂସା ନିଷ୍ପତ୍ତିକୁ ଆମର ମହାତ୍ମା ଗାନ୍ଧୀ ଯଦିଓ ବହୁତ ଉନ୍ନତ ସ୍ତରର ଦେଶର ଜନକ, ସେ ଭଗବତ ଗୀତା ସବୁବେଳେ ପାଖରେ ରଖିଥିଲେ, କିନ୍ତୁ ଭଗବତ ଗୀତା ରଖିକି ସେ ଅହିଂସା ବିଷୟରେ କହିଛନ୍ତି, ହିଂସା କରିବା ପାଇଁ କହିନାହାନ୍ତି। କିନ୍ତୁ ଭଗବତ ଗୀତାରେ ଭଗବାନ କହୁଛି ତମେ ହିଂସା କର, ତମେ ଯୁଦ୍ଧ କର, ବହୁତ ପ୍ରକାର ମୂଳରୁ ଶେଷ ପର୍ଯ୍ୟନ୍ତ ତାକୁ କହିଲେ, ତମେ ଯୁଦ୍ଧ କରିବାଟା ହିଁ ତମର କର୍ତ୍ତବ୍ୟ, ଶ୍ରେୟ ହେଉଛି ତମର ଯୁଦ୍ଧ କରିବାଟା, ଏଇଟା ସେ କହିବେ ଭଗବାନ। ଯୁଦ୍ଧ ମାନେ ହିଂସା, ଯୁଦ୍ଧ ନ କରିବାଟା ହେଉଛି ଅହିଂସା। ଭଗବାନ କହିଲେ ନା ତମେ ଯୁଦ୍ଧ କର ନା, ଭଗବାନ କହୁଛି ତମେ ଯୁଦ୍ଧ କର, ତସ୍ମାଦୃଷ୍ଟ କୁହନ୍ତି ତମେ ଯଶୋ ଲଭସ୍ୟ ଜିତ୍ୱା ଶତ୍ରୁଘ୍ନ ଭୀମଙ୍କ ରାଜ୍ୟ ସମୃଦ୍ଧ, ମୋ ଦ୍ୱାରା ସବୁକିଛି ହେଇଯାଉଛି, ତମେ କେବଳ ନିମିତ୍ତ ବର, ତସ୍ମାତ୍ମତିଷ୍ଠ ଯଶୋ ଲଭସ୍ୟ ଜିତ୍ୱା ଶତ୍ରୁଘ୍ନ ଭୀମଙ୍କ ରାଜ୍ୟ ସମୃଦ୍ଧ ମୟିତା ନିହତା ପୂର୍ବମେବ ନିମିତ୍ତ ମାତ୍ର ଭବ ସବ୍ୟସାଧି, ତମେ କେବଳ ନିମିତ୍ତ ହୁଅ। ତମେ ଯଦି ମୋର ପ୍ଲାନ୍ ଯେଉଁ ରହିଛି, ମୋର ଯୋଜନା ରହିଛି, ସେଇ ଯୋଜନାରେ ତମେ ଯଦି ନିଜକୁ ସାମିଲ କରିବ ତାହେଲେ ତମେ ଯଶ ପ୍ରାପ୍ତ ହେବ। ତେଣୁ ଅର୍ଜୁନକୁ ଭଗବାନ କହୁଛନ୍ତି ଅସୁଚ୍ୟାନ ଅନୁସୂଚ ପ୍ରଜ୍ଞାବାଦାସେ, ଯୋଉ ବିଷୟରେ ସୂଚନା କରିବା କଥା ନୁହଁ ସେଇ ବିଷୟରେ ତମେ ସୂଚନା କରୁଛ, ପ୍ରଜ୍ଞାବାଦାସେ, ପ୍ରଜ୍ଞାବାଦ ବହୁତ ଜ୍ଞାନ ଅଛି ବୋଲି ତମକୁ ଲାଗୁଛି, ସେଇଭଳିଆ କଥା କହୁଛ। କିନ୍ତୁ ଗତାଶୁନ ଅଗତାଶୁନ ନାଶୁଛନ୍ତି ପଣ୍ଡିତା, ଅଶୁନ କହିଲେ ପ୍ରାଣବାୟୁ, ଆମେ ଯେଉଁ ରହିଛେ ପ୍ରାଣବାୟୁ ଭିତରେ ରହିଛି, ଆମର ଇଏ ହେଉଛି ଶରୀର ଯେଉଁ ରହିଛି, ଇଏ ହେଉଛି ବହି ଶରୀର, ଏଇଟା ହେଉଛି ବାହ୍ୟ ଶରୀର ସ୍ଥୂଳ ଶରୀର, ଆ ଭିତରେ ଗୋଟେ ଆମର ସୂକ୍ଷ୍ମ ଶରୀର ରହିଛି। ଏଇ ଯେଉଁ ବାହ୍ୟ ଶରୀର, ଏ ଶରୀର କେମିତି ତିଆରି ହେଇଛି, ଭୂମି ଜଳ ଅଗ୍ନି ବାୟୁ ଆକାଶ ଏଇ ପଞ୍ଚ ମହା ଭିତରେ ଏଇ ଶରୀରଟି ତିଆରି ହେଇଛି ବାହ୍ୟ ଶରୀର, ଏବଂ ଏ ଶରୀର ଭିତରେ ଆମର ଆଉ ଗୋଟେ ଶରୀର ରହିଛି, ସେଇଟା କହୁଛନ୍ତି ସୂକ୍ଷ୍ମ ଶରୀର, ଏଇଟା ହେଉଛି ସ୍ଥୂଳ ଶରୀର, ସେଇଟା ହେଉଛି ସୂକ୍ଷ୍ମ ଶରୀର। ସୂକ୍ଷ୍ମ ଶରୀର କେମିତି ହେଇଛି ନା, ମନ ବୁଦ୍ଧି ଏବଂ ଅହଂକାର ଏଇ ତିନୋଟି ତତ୍ତ୍ୱରେ ଆମର ସୂକ୍ଷ୍ମ ଶରୀରଟି ରହିଛି, ସ୍ଥୂଳ ଶରୀର ତ୍ୟାଗ କଲେ ମଧ୍ୟ ସେ ସୂକ୍ଷ୍ମ ଶରୀର ଆମେ ରହିଛେ। ତେଣୁ ସେ ଯେଉଁ ସୂକ୍ଷ୍ମ ଶରୀର ତା ଭିତରେ ରହୁଛି ଆମର ଆତ୍ମା ରହୁଛି, ମନ ବୁଦ୍ଧି ଏବଂ ଅହଂକାର ଏଇ ଯେଉଁ ସୂକ୍ଷ୍ମ ଶରୀର ରହିଛି, ଏ ସୂକ୍ଷ୍ମ ଶରୀର ଭିତରେ ରହିଛି ଆମର ଆତ୍ମା, ଏଇ ସୂକ୍ଷ୍ମ ଶରୀରଟି ଆତ୍ମା ସହିତ ଏ ପ୍ରାଣବାୟୁ ଯେଉଁ ରହିଛି ଆମ ହୃଦୟ ଭିତରେ, ହାର୍ଟ ଯେଉଁ ରହିଛି, ହାର୍ଟରେ ଯେଉଁ ପ୍ରାଣବାୟୁ ରହିଛି, ପ୍ରାଣବାୟୁ ପାଞ୍ଚ ପ୍ରକାର ବାୟୁ ରହିଛି, ପ୍ରାଣ ଅପାନ ଜ୍ଞାନ ସମାନ ଉଦାନ, ପାଞ୍ଚଟି ବାୟୁ ରହିଛି, ଏଇ ପାଞ୍ଚଟି ବାୟୁରେ ଆମର ଏଇ ସୂକ୍ଷ୍ମ ଶରୀରଟି ଭାସମାନ ହେଇକି ରହିଛି, ଭାସିକି ରୋଜଗାର ଯୁକ୍ତ ହେଇନି, ଆମର ଯେମିତି କାନ୍ଥ କାନ୍ଥ ମିଶିକି ରହୁଛି, ଇଟା ଇଟା ମିଶିକି ଯୁକ୍ତ ହେଇକି ରହିଛି, ସେମିତି ନାହିଁ, ସେଟା ଭାସମାନ ଅବସ୍ଥା ରହିଛି, ହୃଦୟ ଭିତରେ ରହିଛି। ତେଣୁ ଯେତେବେଳେ ଶରୀର ତ୍ୟାଗ କରୁଛି, ସ୍ଥୂଳ ଶରୀର ତ୍ୟାଗ କରୁଛି, ସେତେବେଳେ ସେ ସୂକ୍ଷ୍ମ ଶରୀରରେ ସେ ଆଉ ଗୋଟିଏ ମାତୃଗର୍ଭକୁ ଯାଇ ପହଞ୍ଚୁଛି, ମାତୃଗର୍ଭରେ ଆଶ୍ରୟ ହେଉଛି। ତେଣୁ ଏଇଭଳି ଭାବରେ ଭଗବାନ କହୁଛନ୍ତି ଯେ ଅସୁଚ୍ୟାନ ଅନୁସୂଚ ପ୍ରଜ୍ଞାବାଦାସ ଭାସ, ତମେ ବହୁତ ପଣ୍ଡିତପୂର୍ଣ୍ଣ କଥା କହୁଛ, କିନ୍ତୁ ଯେଉଁ ବିଷୟରେ ସୂଚନା କରିବା କଥା ନୁହଁ ସେଇ ବିଷୟରେ ହିଁ ତାଙ୍କୁ ସୂଚନା କରୁଛ। ଗତାଶୂନ ଗତାଶଂସ ନାମ ଶୋଚନ୍ତି ପଣ୍ଡିତା। ଏଇ ଯେଉଁ ଶରୀର, ଏ ଶରୀର ପ୍ରାପ୍ତ ହେଲା, ସେ ଶରୀର ତ୍ୟାଗ କଲା, ଏ ବିଷୟରେ ଯେଉଁମାନେ ପଣ୍ଡିତ ବ୍ୟକ୍ତି, ବିଦ୍ୱାନ ବ୍ୟକ୍ତି ଯେଉଁମାନେ, ପଣ୍ଡିତ ହେଉଛି କିଏ? ବହୁନାମ ଜନ୍ମ ନାମନ୍ତେ ଜ୍ଞାନବାନ ମହାଙ୍କ ପଦ୍ଧତି ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ। ଯିଏ ଭଗବାନ ବାସୁଦେବକୁ ଜାଣନ୍ତି ସିଏ ହେଉଛନ୍ତି ଜ୍ଞାନୀ ବ୍ୟକ୍ତି ବା ପଣ୍ଡିତ ବ୍ୟକ୍ତି। ଭଗବତ ଗୀତାର ପଞ୍ଚମ ଅଧ୍ୟାୟ ଭଗବାନ କହିଛନ୍ତି ପଣ୍ଡିତ କିଏ? ବିଦ୍ୟା ବିନୟ ସମ୍ପନ୍ନୀ ବ୍ରାହ୍ମଣ ଗଭୀରସ୍ତିନୀ ସୁନିଚୈବ ସୋପାଗେଚ ପଣ୍ଡିତା ସମଦର୍ଶିନ। ସିଏ ହେଉଛନ୍ତି ପଣ୍ଡିତ। କିଏ ନା? ଯେଉଁମାନେ ବିଦ୍ୟା ବିନୟ ସମ୍ପନ୍ନୀ, ଯେଉଁମାନଙ୍କର ବିଦ୍ୟା ସେମାନେ ପ୍ରାପ୍ତ ହୋଇଛନ୍ତି, ଯେଉଁ ବିଦ୍ୟା ଦ୍ୱାରା ସେମାନେ ବିନୟତା ପ୍ରାପ୍ତ ହେଉଛନ୍ତି। ସାଧାରଣତଃ ଆମର ଯଦି ଆମେ ଟିକେ ଅଧିକା ଜ୍ଞାନ ହେଇଗଲା ଆମର ବିନୟ ଭାବ ଆସୁନି, ଗର୍ବ ଭାବ ଆସିଯାଉଛି, ମୁଁ ବହୁତ ବଡ଼ ଜ୍ଞାନୀ ଏଇ ଭାବଟି ଆସିଯାଉଛି। ତେଣୁ ସେଇଟା ପ୍ରକୃତ ବିଦ୍ୟା ନୁହଁ। ପ୍ରକୃତ ବିଦ୍ୟା ହେଉଛି ଯେଉଁଦ୍ୱାରା କି ବିନୟତା ଆଣିବ, ବିଦ୍ୟା ବିନୟ ସମ୍ପନ୍ନୀ। ଯେଉଁ ବିଦ୍ୟା ପ୍ରାପ୍ତ ହେଲେ ଜଣେ ଜାଣିବ ବ୍ରାହ୍ମଣେ ଗଭୀ ହସ୍ତିନୀ ସୁନିଚୈବ ସୋପାଗେଚ ପଣ୍ଡିତା ସମଦର୍ଶନ, ସମାନ ତୁମେ ଦର୍ଶନ କରିବ। ସେ ଗୋଟେ ବ୍ରାହ୍ମଣ ହଉ ବା ହାତୀଟେ ହଉ ବା ଗାଭୀଟେ ହଉ ବା କୁକୁରଟେ ହଉ ବା କୁକୁର ହଉ ଚଣ୍ଡାଳଟେ ହଉ, ସେ ଅସମାନତା ଦେଖିପାରିବନି, ତାଙ୍କ ଭିତରେ ଭେଦ ଦେଖିପାରିବନି, ଅଭେଦତା ଦେଖିବ, ସେ ହେଉଛନ୍ତି ପଣ୍ଡିତ। ତେଣୁ ପଣ୍ଡିତ ହେଉଛନ୍ତି କିଏ? ଯିଏ ଭଗବାନଙ୍କୁ ଜାଣନ୍ତି। ଭଗବାନଙ୍କୁ ଯିଏ ଜାଣନ୍ତି ବାସୁଦେବ ସର୍ବମିତି, ସେଇ ଭଗବାନ ଯିଏ ବ୍ରାହ୍ମଣ ଶରୀରରେ ଅଛନ୍ତି, ସେଇ ଭଗବାନ ମଧ୍ୟ ଗୋଟେ କୁକୁର ଶରୀରରେ ଅଛନ୍ତି, ସିଏ ହେଉଛନ୍ତି ପ୍ରକୃତ ପଣ୍ଡିତ। ତେଣୁ ସେମାନେ ଏ ଶରୀରକୁ ଦେଖନ୍ତିନି, ସେମାନେ ଭଗବାନ ଦର୍ଶନ କରନ୍ତି। ଯେଉଁମାନେ ପଶ୍ୟତି ସର୍ବତ୍ର ସର୍ବଂଚ ମୟି ପଶ୍ୟତି ତସ୍ୟାହମ୍ ନ ପ୍ରଣଶ୍ୟାମି ସଚ ମେନ ପ୍ରଣଶ୍ୟତି। ଭଗବତର ଷଷ୍ଠ ଅଧ୍ୟାୟରେ ଭଗବାନ କହିଛନ୍ତି ଯିଏ ଭଗବାନଙ୍କୁ ସବୁଠାରେ ଦର୍ଶନ କରନ୍ତି, ଯେଉଁମାନେ ପଶ୍ୟତି ସର୍ବତ୍ର ସର୍ବଂଚ ମୟି ପଶ୍ୟତି ସବୁଠାରେ ଭଗବାନଙ୍କୁ ଦର୍ଶନ କରନ୍ତି, ସିଏ ହେଉଛନ୍ତି ପ୍ରକୃତ ବିଦ୍ୱାନ ବ୍ୟକ୍ତି, ସିଏ ହେଉଛନ୍ତି ପ୍ରକୃତ ପଣ୍ଡିତ। ତେଣୁ ଭଗବାନ ତାଙ୍କୁ କେବେ ଭୁଲି ଯାଆନ୍ତି ନାହିଁ, ବା ସିଏ ମଧ୍ୟ କେବେ ଭଗବାନଙ୍କୁ ଭୁଲି ଯାଆନ୍ତି ନାହିଁ। ତେଣୁ ଭଗବାନ ପ୍ରଥମେ ଅର୍ଜୁନକୁ, ପ୍ରଥମେ ଯେହେତୁ ଅର୍ଜୁନ ଭଗବାନଙ୍କ ଶରଣ ଯାଇଛନ୍ତି, ଶିଷ୍ୟତ୍ୱ ଗ୍ରହଣ କରିଛନ୍ତି, ଭଗବାନ ତାଙ୍କୁ ପ୍ରଥମେ ଏଇଭଳି ଭାବରେ ତାଙ୍କୁ ଶାସନ କରିଛନ୍ତି ବା ତାଙ୍କୁ କ'ଣ ଶାସ୍ତି ପ୍ରଦାନ କରିଛନ୍ତି, ତାଙ୍କୁ ନିନ୍ଦା କରିଛନ୍ତି ବା ତାଙ୍କୁ ଗାଳି ଦେଇଛନ୍ତି। ପ୍ରଥମେ ଅସୁଚାନ ଅଂଶ ପ୍ରଥମେ କହିବା କଥା ତୁମେ ଏକ ନମ୍ବର ମୂର୍ଖ, ଏଇଟା ହେଉଛି ଭଗବାନଙ୍କ ପ୍ରଥମ କଥା ହେଉଛି ତୁମେ ତୁମେ ପ୍ରଜ୍ଞାବାଦାସ ଭାଷ ସେ, କିନ୍ତୁ ପଣ୍ଡିତମାନେ ଯେଉଁ ବିଷୟରେ ଆଲୋଚନା କରନ୍ତି ନାହିଁ ତୁମେ ସେଇ ବିଷୟରେ ଆଲୋଚନା କରୁଛ। ଭଗବାନ ଅନ୍ୟ ଉପାୟ କହିବା ପାଇଁ ଚାହୁଁଛନ୍ତି, ତୁମେ ହେଉଛ ଏକ ନମ୍ବର ମୂର୍ଖ। କିନ୍ତୁ ଆମେ ଦେଖିବା ଭଗବତ ଗୀତାରେ ଠିକ ଓଲଟାଟା ହେଇଛି, ଦୁର୍ଯ୍ୟୋଧନ ଏବଂ ତାଙ୍କର ଗୁରୁ ହେଉଛନ୍ତି ଦ୍ରୋଣାଚାର୍ଯ୍ୟ, ଠିକ ଓଲଟା ବିପରୀତଟା ହେଇଛି। ଏଠି ଭଗବାନ ଅର୍ଜୁନ କହୁଛନ୍ତି ତୁମେ ନା ଏକ ନମ୍ବର ମୂର୍ଖ, କିନ୍ତୁ ସେଠି ଦେଖିବା ଦୁର୍ଯ୍ୟୋଧନ ତାଙ୍କର ଗୁରୁ ଦ୍ରୋଣାଚାର୍ଯ୍ୟ କହୁଛି ତୁମେ ହେଉଛି ଏକ ନମ୍ବର ମୂର୍ଖ। ଅଛି ଭଗବତ ପ୍ରଥମ ଅଧ୍ୟାୟରେ ସେଟା ବର୍ଣ୍ଣନା କରାଯାଇଛି, ଯେତେବେଳେ ଅର୍ଜୁନ ଭଗବାନ ଧୃତରାଷ୍ଟ୍ର ପଚାରୁଛନ୍ତି ଯେ ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଦୁଃସଭା ମାନଙ୍କା ପାଣ୍ଡବ ସେବେ କିମ ପୂର୍ବତ ସଂଜୟ, ହେଉଛି ପ୍ରଥମ ଶ୍ଳୋକରୁ ଆରମ୍ଭ ହେଉଛି ଭଗବତ ଗୀତା। କ'ଣ କରୁଛନ୍ତି ମୋର ପୁତ୍ରମାନେ ଏବଂ ପାଣ୍ଡବମାନେ ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ସମବେତ ହେଇକି କ'ଣ କରୁଛନ୍ତି? ତେଣୁ ସଂଜୟ ସେ ପ୍ରଶ୍ନ ଉତ୍ତରରେ ସେ କଥା କହୁଛନ୍ତି ଯେ ଦୁଷ୍ଟ ପାଣ୍ଡବାନିକଂ ବିୟୁଢ଼ ଦୁର୍ଯ୍ୟୋଧନ ତଥା ଆଚାର୍ଯ୍ୟ ଉପସଙ୍ଗମ ରାଜା ବଚନ ଅବ୍ରବୀ। ଦୁର୍ଯ୍ୟୋଧନ ଯେତେବେଳେ ଦେଖିଦେଉଛନ୍ତି ନିଜର ସୈନ୍ୟ ଏବଂ ପାଣ୍ଡବମାନଙ୍କ ସୈନ୍ୟ, ନିଜର 11 ଅକ୍ଷୁଣୀ ସୈନ୍ୟ ରହିଛନ୍ତି ଏବଂ ପାଣ୍ଡବମାନଙ୍କର 7 ଅକ୍ଷୁଣୀ ସୈନ୍ୟ ରହିଛନ୍ତି, ତେଣୁ ଦୁର୍ଯ୍ୟୋଧନ ଯେତେବେଳେ ଦେଖୁଛନ୍ତି ଏ ଯେଉଁ ବିଡ଼ମାନଙ୍କୁ ସବୁ ଦେଖୁଛନ୍ତି ତାଙ୍କର ସୈନ୍ୟ ସବୁ ବ୍ୟବସ୍ଥା କରିଛନ୍ତି ସୈନ୍ୟ ସଜା ସବୁ ଦେଖିକିରି ସେ ଭୟ କରିଯାଇଛନ୍ତି। ତେଣୁ ଆଚାର୍ଯ୍ୟ ଉପସଙ୍ଗ ଆମ ରାଜା ବଚନ ଆଚାର୍ଯ୍ୟ କହିଲେ ଗୁରୁଦେବଙ୍କ ପାଖକୁ ଯାଇଛନ୍ତି, ଦ୍ରୋଣାଚାର୍ଯ୍ୟ ପାଖକୁ ଯାଇକିରି ଦୁର୍ଯ୍ୟୋଧନ ତାଙ୍କୁ ଏ କଥା କହୁଛନ୍ତି। पश्यतां पाण्डुपुत्राणां आचार्यं महतिञ्चमु बीवडं द्रुपदपुत्राणां तव शिष्येन धीमता। पश्यतां पाण्डुपुत्राणि आचार्य गुरुदेव देखन्तु आपणकर पाण्डुपुत्र मानकर केमिति सन्यासजार देखन्तु। पश्यतां पाण्डुपुत्राणां महतिञ्चमु केमिति बहुत दृढ़ भाव सन्यासजा कर ब्यूड सब रचना कर जहाँ देखिए अर्जुन दुर्योधन भय कर कहते ब्यूढ़ द्रुपद पुत्राणा द्रुपद पुत्र अच्छा किए दुष्टदुम्न द्रुपद पुत्र द्रुपद और द्रोणाचार्य दु जन मित्र थे सांग थे कि समय क्रमे द्रुपद महाराज से द्रुपद को राजा है किंतु ये यांकर धन सब धन सम्पत्ति चलीगला दरिद्र हो गल तेणु सी थे द्रुपद महाराज पाक आसते स्कूल पाठ पढ़ला बेल गुरुकुल पढ़ला बेल सांग थे तेणु सी जो आस पहुँचे द्रुपद महाराज देखिले ये बहुत दरिद्र व्यक्ति जन रही जदिव पिलादे सांग थे कि बर्तमान दरिद्र अवस्था अच्छा तेणु निजक आहत बंधुता करने लज्जा लगे तेणु से अपमान दे विदा करदे तेणु द्रोणाचार्य सी जो पांडव मान शिक्षा प्रदान कर पांडव मान शिक्षा दे कि दुर्योधन अर्जुन को कही सी बंदी कर द्रुपद महाराज बंदी कर तेणु द्रुपद महाराज एवं द्रोणाचार्य मतलब शत्रुता आत तेणु द्रुपद महाराज से यज्ञ कर गोटे एमती पुत्र चाहूल जो पुत्र कि द्रोणाचार्य को हत्या करेंगे तेणु यज्ञ पुत्र और गोटे कन्या गात होती पुत्र नाम हूँ दृष्टदुम्न कन्या होती द्रौपदी दृष्टदुम्न होती से द्रोण को बद्ध करेंगे यहाँ द्रोणाचार्य जानते कि जाणी शिक्षा दे जो अस्त्र शिक्षा सब दे द्रोणाचार्य शिक्षा कर जानते ये मोर शत्रु ये मत हत्या कर तथा से शिक्षा प्रदान कर दुर्योधन कौन प्रथम कहते पश्यतां पाण्डुपुत्राणां आचार्यं महतिञ्चमु बीवडं द्रुपदपुत्राणां तव शिष्येन धीमता। तव शिष्य हूँ धीमता बुद्धिमान कहार उद्देश्य हूँ आम आचार्य मैंने कही टीका जो प्रकृति तुम्हें हो बुद्धिहीन सी हो बुद्धिमान व्यक्ति जेहेतु तुम्हें तुम शत्रु को ज्ञान प्रदान कर दे जो ज्ञान पड़े से तुम हत्या करेंगे तेना तुम बुद्धि ना तेना दुर्योधन प्रथम गुरु को निंदा भर्सना कर ठीक उल्टाटा करजुन जो भगवान शरण जाती गुरुदेव भगवान गुरु हिसाब से रही तेणु सी एक कौन तुम्हें तुम एक नंबर मूर्ख तेणु ये श्लोक भगवान कहते द्वितीय श्लोक बार नंबर श्लोक भगवान कहते नत्वाहम जातुनाशम नत्व नेमि जनाधिका न चैव न भविष्यामि सर्वे वयम् अतः परम। एमती केतेबेळे समय नथिला जेतेबेळे तुम्हें नथिल कि मु नथिली किए राजा मान नथिले एमती केतेबेळे समय हबनी जेतेबेळे आम रहिबा नै तेणु ये श्लोक भगवान कहार उद्देश्य हूँ तुम्हें जो एत सूचना करुच केमी मो युद्ध हत्या करी विभिन्न प्रकार सूचना करुच कि कौन सूचना तरह आवश्यकता ना कहीं तुम्हें कौच ए शरीर टी ध्वस शरीर टी ध्वस से ध्वस ये भीष्मदेव जो तुम कौ के भीष्म सहित युद्ध करी कथम भीष्म महम संके द्रोणम च मधुसूदन ईश्वी प्रतिजस्वामी पूजा परिशूदन एम मोर आचार्य एम पितामह एम सहित मुझे युद्ध करी शरीर को मुझे ध्वंस करी कितु एमती केत समय ना जो से नमी के समय से मारदे नष्ट से रे नाम जहाँ आसन न तुम नहीं जाना मैंने समस्ते आगुर थे बर्तमान मध्य अच्छा तेणु ये होंगे नित्य ए शरीर बद बार्धक शरीर आसीगला भगवान से कह द्वितीय अध्याय सांख्य जो भी कह द्वितीय अध्यायटा सांख्य मानने ज्ञान विषय बर्णना कर ज्ञान सांख्य संख्या रही एक दु तीन चार करके ज्ञान भगवान कहते सांख्यर गोटे अर्थ हूँ आत्मा एवं अनात्मा भितर तफात ये शरीर को अनात्मा भी कहला आत्मा नुह शरीर आत्मा नुह आत्मा शरीर नुह जो आत्मा एवं अनात्मा भितर जो तफात भगवान प्रथम से देखुंट साक्ष्य जग बोली कह बर्तमान भगवान जो ज्ञान दौरान भगवान आत्मा सम्बन्ध ज्ञान प्रदान करेंगे आत्मा सम्बन्ध ज्ञान भगवान प्रदान करने जाते ये जो तुम देखु शरीर विषय चिंता कर शरीर टा बर्तमान अच्छी पुणी रही पुणी आउ गए शरीर प्राप्त है सामने जमी आम ये गोटे शरीर ड्रेस पिंधे ये वस्त्र जीर्ण हो गले मांसा जीर्ण यथा व्यवहार जितने वस्त्र पुराणा हो जाए छिंडी जाऊक त्याग कर नुआ वस्त्र परिधान कर शरीर टी जो जीर्ण हो जाए से शरीर त्याग कर नूतन शरीर प्राप्त हो तेणु ये आत्मा समेत ज्ञान प्रथम भगवान दे नयनम छिंदन शस्त्राणी नयनम दहति पावक नयन चयनती आप न शोषदी मारुत ये आत्मा को कहीं काटिपर कि नष्ट हो आत्मा सब समय आत्मा टी रही खाली जो बर्तमान अच्छी नुह अतीत बर्तमान अच्छी भविष्य मत रहा आम समस्ते आम इंडिविजुआलिटी रही आम जो आम जो मुहत्व जो रही इंडिविजुआलिटी जो रही से इंडिविजुआलिटी सब रो मैंने ज्ञान मार्ग में अग्रसर हमें से कहते आम जो मुक्ति पाइबा भगवान सहित मिसिकी एक आम स्वतंत्र अस्तित्व रही से ठीक नुह प्रभात मान उदाहरण दिखती आम देखा गोटे सबुज चढ़ई गोटे सबुज चढ़ई से उड़ी उड़ी जा गोटे सबुज गचरे बसीगला ता अर्थ नुहे से मिसिक एक होगा सबुज चढ़ईर स्वतंत्र एक स्वतंत्रता रही गचर मत स्वतंत्रता रही तेनाली भाव में आम हूँ भगवान अंश भगवदगीत पंचदश अध्याय कह ममी मांस जीव लोके जीव भूत सनातन ये जो जीव मान अच्छा 84 लाख प्रकार जीव जो आम अच्छे आम हूँ भगवान अंश ममी मांस जीव लोके जीव भूत सनातन एमती नुह आम बर्तमान अच्छे भविष्य रही नु सनातन सनातन अर्थ हूँ अतीत थे बर्तमान अच्छे भविष्य मत रमर जो इंडिविजुआलिटी रही आमर जो अस्तित्व अलग अस्तित्व रही सब रमे मुक्ति पाइले आम आमर अस्तित्व इंडिपेंडेंट अस्तित्व स्वतंत्रता आम सब रपात मुक्ति भागवत वर्णना कर मुक्ति कौन मुक्ति हित्वा अन्यथा रूपम स्वरूपेण व्यवस्थित आम जो बर्तमान रही यहाँ गोटे अन्यथा रूप आम गोटे बद्ध शरीर गोटे प्राप्त होती असत शरीर गोटे प्राप्त होती ये हूँ अन्यथा रूप जो मुक्ति हूँ कौन ना अन्यथा रूप त्याग कर प्रकृत रूप रही भगवान जो भाव में सच्चिदानंद शरीर आमर से सच्चिदानंद शरीर रही तेणु मुक्तिर अर्थ हूँ आम से सच्चिदानंद शरीर प्राप्त हो मुक्तिर अर्थ नुह आम दुईटा हाथ अच्छे आम चार हाथ हो यही भाव में आम दुईटी कान अच्छे चार कान हो भाव में आम कुछ नुआ नुआ जिनस यही शरीर आम रहा सच्चिदानंद शरीर आम प्राप्त हो तेणु यही शरीर जो देखा महात्मा मानस मान पार्थ दैवी प्रकृति मासीता जो मैंने साधु सन्त गुरु मान सब अच्छा ये आम भाई शरीर प्राप्त होती कितु से शरीर तक अन्यथा रूप नुह प्रकृत रूप हूँ शरीर अर्थात से मैंने मुक्ति तो मुक्ति प्राप्त होती जो शरीर में आम भगवान सेवा करे से शरीर आज बद्ध शरीर हो बद्ध जीवन शरीर होता मुक्त हो जाए मुक्त परिणत हो जाए ध्रुव महाराज 36,000 वर्ष काल शासन कले 36,000 वर्ष शासन करी भगवान से बर प्राप्त होती ध्रुव लोक प्राप्त होती से 36,000 वर्ष शासन कलापर पुत्र उत्कल को राज्य शासन दे प्रदान करके से आज हरिद्वार को आठ से भगवान आराधना कर भगवान जो ध्रुव लोक रु गोटे विमान आसी पहुंची से नुआपाई आसान विमान सब ନନ୍ଦ ସୁନନ୍ଦ ପାର୍ଶ୍ୱମାନେ ଆସନ୍ତି, ଭଗବାନ ପାର୍ଶ୍ୱମାନେ ଆସି ତାଙ୍କୁ କହୁଛନ୍ତି ଭଗବାନ ଆପଣଙ୍କ ପାଇଁ ପଠେଇଛନ୍ତି ବିମାନ, ଆପଣ ଆସନ୍ତୁ ଧ୍ରୁବ ଲୋକ ଯିବେ। ତେଣୁ ଯେତେବେଳେ ଧ୍ରୁବ ମହାରାଜ ଜାଣିଲେ ସେତେବେଳେ ସେ ସ୍ନାନ କରିକିରି ଗଙ୍ଗା ନଦୀରେ ସ୍ନାନ କରିକିରି ସେଠି ଯେଉଁ ଆଶ୍ରମ ସବୁ ଅଛି ବିଭିନ୍ନ ମନ୍ଦିର ସେମାନେ ଅଛନ୍ତି ସମସ୍ତଙ୍କର ବିଦା ନେଇକି ଯେତେବେଳେ ଯିବା ପାଇଁ ବସିଛନ୍ତି ବିମାନ ଆରମ୍ଭ କରିବା ପାଇଁ ବସିଛନ୍ତି ସେତେବେଳେ ସ୍ୱୟଂ ଭଗବାନ ମୃତ୍ୟୁଦେବ ଜନ୍ମର ଯମରାଜ ଆସି ପହଞ୍ଚିଯାଇଛନ୍ତି। ତେଣୁ ତାଙ୍କୁ ଦେଖିକିରି ଧ୍ରୁବ ମହାରାଜ ପ୍ରଶ୍ନ, ଆପଣ କିଏ? ନା ମୁଁ ହେଉଛନ୍ତି ମୃତ୍ୟୁ, ତେଣୁ ଆପଣ ମୋତେ ଅଙ୍ଗୀକାର କରନ୍ତୁ, ଆପଣ ଶରୀର ତ୍ୟାଗ କରନ୍ତୁ, ଆପଣ ଗୋଟେ ଦିବ୍ୟ ଶରୀରରେ ଯିବେ, ଆପଣଙ୍କ ଧ୍ରୁବଲୋକ ଯାତ୍ରା କରିବେ। ତେଣୁ କହିକି ଯେତେବେଳେ ଯମରାଜ ମୁଣ୍ଡ ନୁହାଇ ଦେଇଛନ୍ତି ଧ୍ରୁବ ମହାରାଜ କ'ଣ ତଦା ଔତନ ପାଦ ପୁତ୍ରେ ଦର୍ଶନ ଅନ୍ତକ ମାଗତମ ମୃତ୍ୟୁ ମୂର୍ଦ୍ଧ୍ନି ପଦଙ୍ଗତ୍ୱା ଆରୁହ୍ୟ ଧୃତଗ୍ରହ। ଧ୍ରୁବ ମହାରାଜ ଯିଏକି ଉତ୍ତମ ପାଦଙ୍କ ପୁତ୍ର, ସେ କ'ଣ କଲେ ନା ସେ ଯେଉଁ ଯମରାଜଙ୍କର ମସ୍ତକରେ ପାଦ ଦେଇକିରି ସେ ପଳେଇ ଯାଇଛନ୍ତି, ସେ ବିମାନ ଯାଇଛନ୍ତି, ତାଙ୍କ ଶରୀର ସ୍ୱ ଶରୀରରେ ସେ ଯାଇଛନ୍ତି, ଯାତ୍ରା କରିଛନ୍ତି। ତେଣୁ ଗୋପାଳ ମହାରାଜ କହନ୍ତି ଯେଉଁମାନେ ଭକ୍ତି ମାର୍ଗରେ ପୂର୍ଣ୍ଣତା ବା ସିଦ୍ଧି ପ୍ରାପ୍ତ ହେବେ ସେମାନେ ଯେତେବେଳେ ଶରୀର ତ୍ୟାଗ କରିବେ ସେତେବେଳେ ସେମାନେ ଗୋଟେ ଦିବ୍ୟ ଶରୀର ପ୍ରାପ୍ତ ହେବେ, ଏବଂ ଦିବ୍ୟ ଶରୀର ପ୍ରାପ୍ତ ହେବା ଏ ଶରୀର ତ୍ୟାଗ କରିବା ଏକ ସମୟ ହେବ। ଯେମିତି ଆମେ ଦେଖିବା ବର୍ଷା ସମୟରେ ବର୍ଷା ଋତୁରେ ମେଘ ଯେତେବେଳେ ଘଡ଼ଘଡ଼ି ମାରୁଛି ବା ବିଜୁଳି ଦେଉଛି, ବିଜୁଳି ଏବଂ ଘଡ଼ଘଡ଼ି ଏକ ସମୟରେ ହେଉଛି, କିନ୍ତୁ ଆମେ ବିଜୁଳିଟାକୁ ପ୍ରଥମେ ଦେଖୁଛେ ଘଡ଼ଘଡ଼ିଟା ପରେ ଶୁଣୁଛେ। ସେଭଳି ଭାବରେ ଆମର ଶରୀର ଯେତେବେଳେ ତ୍ୟାଗ କରିବା ସେତେବେଳେ ଯେଉଁମାନେ ଭକ୍ତି ମାର୍ଗରେ ସିଦ୍ଧି ଲାଭ କରିଛନ୍ତି ସେମାନେ ଏ ଶରୀର ତ୍ୟାଗ କରିକିରି ଗୋଟେ ଯେଉଁ ସଚ୍ଚିଦାନନ୍ଦ ଶରୀର ସେମାନେ ପ୍ରାପ୍ତ ହେବେ, ଚିତ୍ ଶରୀର ସେମାନେ ପ୍ରାପ୍ତ ହେବେ। ତେଣୁ ଭଗବାନ ଅର୍ଜୁନ କହୁଛନ୍ତି ଯେ ଏମିତି କେତେବେଳେ ସମୟ ନଥିଲା ଯେତେବେଳେ ସେମାନେ ନଥିଲେ, ଏବଂ ଏମିତି କେତେବେଳେ ସମୟ ହେବନି ଯେତେବେଳେ ସେମାନେ ରହିବେ। ଆମର ଯେଉଁ ଇଣ୍ଡିଭିଜୁଆଲିଟି ରହିଛି ବା ଆମର ଯେଉଁ ସ୍ୱତନ୍ତ୍ରତା ରହିଛି, ଇଣ୍ଡିଭିଜୁଆଲ ଏକ୍ଜିଷ୍ଟେନ୍ସ ବା ଆମର ଯେଉଁ ସ୍ୱତନ୍ତ୍ରତା ମୁହୂର୍ତ୍ତ ଯେଉଁ ରହିଛି ସେଟା ସବୁବେଳେ ପାଇଁ ରହିବ। ତେଣୁ ପ୍ରଭାଧନ ତାଙ୍କ ଭାବାର୍ଥରେ କହୁଛନ୍ତି, କଠୋର ଉପନିଷଦରୁ ଏହିସବୁ ଉଦ୍ଧାର କରିଛନ୍ତି ଯେ ନିତ୍ୟ ନିତ୍ୟା ନା ଚେତନ ଚେତନ ନା ଏକ ବହୁନାମ ଯେଉଁ ବିଧାତି କାମ, ଭଗବାନ ହେଉଛନ୍ତି ନିତ୍ୟ ଏବଂ ଆମେ ମଧ୍ୟ ହେଉଛନ୍ତି ନିତ୍ୟାନା, ଭଗବାନ ନିତ୍ୟ ଆମେ ମଧ୍ୟ ନିତ୍ୟ, ଭଗବାନ ଚେତନଶୀଳ ଆମେ ମଧ୍ୟ ଚେତନଶୀଳ। ତାହେଲେ ଭଗବାନ ଆଉ ଆମ ଭିତରେ ତଫାତ ନାହିଁ ନା? ତଫାତ ଅଛି। କ'ଣ ସେ ତଫାତ? ନା ଏକ ବହୁନା ଯେଉଁ ବିଧାତି କାମ, ଆମର ଯାହାର ଯାହା ଆବଶ୍ୟକତା ରହିଛି ଏସବୁ ଭଗବାନ ପୂର୍ଣ୍ଣ କରୁଛନ୍ତି। ଭଗବାନ ନିତ୍ୟ ଆମେ ହେଉଛେ ନିତ୍ୟାନା, ଆମେ ହେଉଛେ ବହୁବଚନ, ଭଗବାନ ହେଉଛନ୍ତି ଏକ ବଚନ କୁହାଯାଇଛି, ଭଗବାନ ହେଉଛନ୍ତି ଏକ, ଆମେ ହେଉଛେ ଭଗବାନ ଶକ୍ତି, ଅନେକ ପ୍ରକାର ଆମ ଶକ୍ତି ଭଗବାନଙ୍କର ଅଛନ୍ତି, ଆମକୁ ସେଥିପାଇଁ ବହୁବଚନ କୁହାଯାଇଛି ନିତ୍ୟ ନିତ୍ୟାନା। ଭଗବାନ ହେଉଛନ୍ତି ଚେତନଶୀଳ ଏବଂ ଆମେ ମଧ୍ୟ ଚେତନଶୀଳ, କିନ୍ତୁ ଆମେ ହେଉଛେ ବହୁବଚନ କୁହାଯାଇଛି ଚେତନା ନା, ବହୁବଚନ କୁହାଯାଇଛି, ଭଗବାନଙ୍କୁ ଏକ ବଚନ କୁହାଯାଇଛି ଚେତନ ଚେତନ ନା। ତେଣୁ ଭଗବାନ ହେଉଛନ୍ତି ଏକ, କିନ୍ତୁ ଆମେ ହେଉଛେ ବହୁତ, କିନ୍ତୁ ଆମେ ବହୁତ ହେଲେ ମଧ୍ୟ ଏକ ବହୁନା ଯେଉଁ ବିଧାତି କାମନା, ଯିଏ ଯାହାର ଯାହା ଆବଶ୍ୟକତା ରହିଛି ସମସ୍ତଙ୍କୁ ସେସବୁ ପୂରଣ କରୁଛନ୍ତି ଭଗବାନ, ଏକ ବହୁନା ଯେଉଁ ବିଧାତି କାମନା। ତେଣୁ ପ୍ରଭାତ ମହାରାଜ କହୁଛନ୍ତି ଯେ କେବଳ ଯେ ମୁକ୍ତ ପୁରୁଷମାନଙ୍କର ଭଗବାନ ଆବଶ୍ୟକତା ପୂରଣ କରୁଛି ତା ନୁହଁ, ବଦ୍ଧଜୀବମାନଙ୍କ ମଧ୍ୟ ଆବଶ୍ୟକତା ସେ ପୂରଣ କରୁଛନ୍ତି। ଆମେ ଭୌତିକ ଜଗତରେ ସମସ୍ତେ ବଦ୍ଧଜୀବ ରହିଛେ, ଭଗବାନ ଭୁଲି ଯାଇଛେ, କିନ୍ତୁ ଭଗବାନ ଭୁଲିଗଲେ ମଧ୍ୟ ଆମର ଯାହାର ଯାହା ସବୁ ଆବଶ୍ୟକତା ରହୁଛି ଭଗବାନ ପୂରଣ କରୁଛନ୍ତି। ଆମ ଜନ୍ମ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ପ୍ରକାର ଆବଶ୍ୟକତା ଆମର ରହିଛି ସେସବୁ ଭଗବାନ ପୂରଣ କରୁଛନ୍ତି। ତୃତୀୟ ଅଧ୍ୟାୟରେ ଭଗବାନ ସୀତା ଅନ୍ନାଥ ଭଗବତି ଭୂତାନି ପର୍ଜନା ଅନ୍ନ ସମ୍ଭବ ଯଜ୍ଞା ଭଗବତି ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ଭବ କର୍ମ ବ୍ରହ୍ମାପ୍ରବିଧି ବ୍ରହ୍ମାଙ୍କର ସମୁଦ୍ଭବ ତସ୍ମାତ୍ ସର୍ବଗତମ ବ୍ରହ୍ମ ନିତ୍ୟ ଯଜ୍ଞ ପ୍ରତିଷ୍ଠିତ ଏବଂ ପ୍ରବର୍ତ୍ତନ ଚକ୍ର ନାମ କର୍ତ୍ତେ ଅତିହ୍ୟ ଅଭାବ ଇନ୍ଦ୍ର ରାମ ବହୁଳ ପାତ ସରିବ। ଏଠି ଚକ୍ର ଆମର ଆବଶ୍ୟକତା କେମିତି ପୂରଣ କରୁଛନ୍ତି ଭଗବାନ ନା? ଅନ୍ନା ଭଗବତି ଭୂତାନି, ଆପଣମାନଙ୍କ ପାଇଁ ବର୍ତ୍ତମାନ ସରିଲା ପରେ ପ୍ରସାଦ ବ୍ୟବସ୍ଥା ହେଇଛି, ସବୁ ମନୁଷ୍ୟମାନଙ୍କର ସମସ୍ତଙ୍କର ଏ ଅନ୍ନ ଦରକାର, ଅନ୍ନା ଭଗବତି ଭୂତାନି। କିନ୍ତୁ ଅନ୍ନ କେମିତି ହେଉଛି? ପର୍ଜନା ଅନ୍ନ ସମ୍ଭବ, ପର୍ଜନ କରି ବୃଷ୍ଟି, ବୃଷ୍ଟି ଦ୍ୱାରା ଏଇ ଶସ୍ୟ ଉତ୍ପାଦନ ହେଇପାରୁଛି। ବୃଷ୍ଟି କେମିତି ହେଉଛି ନା ଯଜ୍ଞାନୁଭୂତି ପର୍ଜନ୍ୟ, ଯଜ୍ଞ ମାଧ୍ୟମରେ ଏ ବୃଷ୍ଟି ହେଉଛି। ଥରେ ଆମର ସେ ଶ୍ରୀମଦ ଗୌରବନ୍ଦ ସେ ମହାରାଜ ସେ ଯାଇଥିଲେ ସ୍ପେନ, ସ୍ପେନର ରାଜଧାନୀ ହେଉଛି ମାଦ୍ରିଦ, ସେଠି ଯାଇଥିଲେ। ସେଠି ଯାଇଥିଲେ ସେଠି ବହୁତ ବର୍ଷ ହେଲା ବର୍ଷା ହେଉନଥିଲା, ଜମା ବର୍ଷା ହେଉନଥିଲା, ତେଣୁ ସେଠି ଇଲେକ୍ଟ୍ରି ଆମର ଯେମିତି ଯଦି କିଛି ଇଲେକ୍ଟ୍ରି ସର୍ଟ ସପ୍ଲାଇ ହେଉଛି ସେ ସମୟରେ ଲୋଡ଼ ସେଡିଂ ହେଇଯାଉଛି, କି ବହୁତ ସମୟ ପର୍ଯ୍ୟନ୍ତ ଲାଇନ୍ ରହୁନି, ତେଣୁ ସ୍ପେନ୍ ମଧ୍ୟ ସେ ଅବସ୍ଥା ହେଇଯାଇଥିଲା, ଲାଇନ୍ ପାଇଁ ପ୍ରାୟ ରହୁନଥିଲା, ବହୁତ କଟକଣାରେ ଚଳୁଥିଲେ ସେମାନେ। ତେଣୁ ମହାରାଜ ଯେତେବେଳେ ଯାଇ ପହଞ୍ଚିଲେ ସେଠି ସକାଳେ ଭାଗବତ କଥା ହୁଏ, ସନ୍ଧ୍ୟାବେଳେ ଭଗବତ ଗୀତା, ମନ୍ଦିରରେ ଯେକୌଣସି ୱାର୍ଡ଼ରେ ଯେକୌଣସି ଇସ୍କନ୍ ସେଣ୍ଟର୍ ଆମର ଏଇ ବ୍ୟବସ୍ଥା ରହିଛି, ସବୁଠି ହିଁ ସକାଳ 8ଟାରେ ଭାଗବତ କଥା, ସନ୍ଧ୍ୟାବେଳେ ସନ୍ଧ୍ୟା 7ଟାରେ ଭଗବତ ଗୀତା କଥା ରହିଛି। ତେଣୁ ମହାରାଜ ଜାଣିଲେ ଯେ ଏଠି ବହୁତ ବର୍ଷା ବର୍ଷା ନ ହୋଇଥିବାରୁ ଇଲେକ୍ଟ୍ରିଫିଲେକ୍ଟ୍ରି ନାହିଁ, ବହୁତ ଅସୁବିଧା ଲୋକମାନେ ରହୁଛନ୍ତି, ତେଣୁ ମହାରାଜ କହିଲେ ଏ ଯଜ୍ଞାନୁଭୂତି ପର୍ଜନ୍ୟ, ପର୍ଜନ୍ୟ ବା ବୃଷ୍ଟି କେମିତି ହେଉଛି ନା ଯଜ୍ଞ ମାଧ୍ୟମରୁ। ତେଣୁ ସେ କହିଲେ ଯେହେତୁ ଏଠି ବିଭିନ୍ନ ପ୍ରକାର ଅଧର୍ମ କାର୍ଯ୍ୟ ସବୁ ଚାଲିଛି ସେଥିପାଇଁ ଏଠି ବୃଷ୍ଟି ହେଇନି, ତେଣୁ ଆମେ ଯେତେବେଳେ ଭଗବାନ ନାମ କୀର୍ତ୍ତନ କରିବା ସେ ଆମର ସେଠି ପୁଣି ବର୍ଷା ହେବ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ତେଣୁ ସେ ସେଦିନ ଭାଗବତ କଥା ଅଳ୍ପ ସମୟ କହିକିରି ତାପରେ ଭଗବାନ ନାମ କୀର୍ତ୍ତନ କଲେ। ତେଣୁ ସମସ୍ତ ଯେତେ ଭକ୍ତମାନେ ସବୁ ଥିଲେ ଆସି ପହଞ୍ଚିକି ବହୁତ ଉଚ୍ଚସ୍ତରରେ ନାମ ସବୁ କୀର୍ତ୍ତନ ହେଲା। ନାମ କୀର୍ତ୍ତନ ଯେତେବେଳେ ସାଙ୍ଗେ ସାଙ୍ଗେ ଆକାଶରେ ବାଦଲ ଗୋଟେ ଆସିଲା, ବାଦଲ ଗୋଟିଏ କଳା ମେଘ ଆସି ପହଞ୍ଚିଗଲା। ତେଣୁ ଲୋକମାନେ ଭାବିଲେ, କେତେ ଜଣ କହିଲେ ଯଦିଓ ଏଠି କଳା ବଦଳ ଲାଗୁଛି ସେମିତି ଆସୁଛି, କଳା ବଦଳ ଆସୁଛି କିନ୍ତୁ ବର୍ଷା ହେବନି, ଏବେ ମଧ୍ୟ ସେ ହେବ ବର୍ଷା ହେବନି, କିନ୍ତୁ ତାପରେ ସାଙ୍ଗେ ସାଙ୍ଗେ ଭୀଷଣ ଘରଘଡ଼ି ଚଚଣି ମାରିକି ଭୀଷଣ ଜୋର ବର୍ଷା ହେଲା, ବହୁତ ସଂକଳ ବର୍ଷା ହେଲା। ଏବଂ ତାପରେ ନ୍ୟୁଜ୍ ବର୍ଷ ବାହାରି ପଡ଼ିଲା, ମାନେ ଭାରତ ବର୍ଷରୁ ଓଡ଼ିଶାରୁ ଜଣେ ସାଧୁ ଆସିଥିଲେ ଯିଏ ନାମ କୀର୍ତ୍ତନ କରିବା ଫଳରେ ଏଇ ବର୍ଷା ହେଇଛି, ବହୁତ ବର୍ଷ ହେଲା ଏଠି ବର୍ଷା ହେଉନଥିଲା। ତେଣୁ ମହାରାଜ ଗୌରବନ୍ଦ ମହାରାଜ ତାଙ୍କର ସେଠି ସ୍ପେନ୍ରେ ବିଭିନ୍ନ ପ୍ରୋଗ୍ରାମ୍ ଥିଲା, ବିଭିନ୍ନ ସବୁ ଫିକ୍ସ ହେଇଥିଲା, ଏଠି ସେଠି ବିଭିନ୍ନ ପ୍ରୋଗ୍ରାମ୍ ଫିକ୍ସ ହେଇଥିଲା, କିନ୍ତୁ ମହାରାଜ ରହିଲେନି ସେଠି। କାହିଁକି ନା ଯେହେତୁ ତାଙ୍କର ନ୍ୟୁଜ୍ ପେପର୍ରେ ବାହାରିଗଲା, ସେ ନ୍ୟୁଜ୍ଟା ବାହାରିଗଲା, ସବୁ ଲୋକମାନେ ଆସିବେ ତାଙ୍କୁ ଦର୍ଶନ କରିବେ ତାଙ୍କୁ ପ୍ରଶଂସା କରିବେ, ଏଥିପାଇଁ କିରି ସେ ପଳେଇଗଲେ, ଆଉ ଗୋଟେ କଣ୍ଟ୍ରିକୁ ପଳେଇଗଲେ। ଯେଉଁମାନେ ଭଗବାନ ଭକ୍ତ ସେମାନେ ପ୍ରଶଂସା ପାଇବା ପାଇଁ ଚାହାନ୍ତିନି ସେମାନେ, ଯେମିତି ଆମେ ଦେଖିବା ମାଧବେନ୍ଦ୍ର ପୁରୀ, ମାଧବେନ୍ଦ୍ର ପୁରୀ ପୁରୀ ଯେତେବେଳେ ଆସୁଥିଲେ ବୃନ୍ଦାବନରେ ଭଗବାନ ତାଙ୍କୁ ସ୍ୱପ୍ନ ଦେଖେଇକିରି କହିଲେ ଯେ ମୁଁ ଭୂମି ତେଳ ଅଛି ମୋତେ ଉଦ୍ଧାର କର। ତେଣୁ ମାଧବେନ୍ଦ୍ର ପୁରୀ ସେ ଗ୍ରାମବାସୀମାନଙ୍କୁ ନେଇକିରି ଭଗବାନ ଗୋପାଳଙ୍କୁ ସେ ମାଟି ଭିତରୁ ଖୋଳିକି ବାହାର କରିକିରି ସେ ଯେଉଁ ରହିଛି ଗୋବର୍ଦ୍ଧନ ପର୍ବତରେ ସ୍ଥାପନ କରିଛନ୍ତି, ଗୋପାଳଙ୍କୁ ସ୍ଥାପନ କରିଥିଲେ। ସେ ଗୋପାଳ ତାଙ୍କୁ ନିର୍ଦ୍ଦେଶ ଦେଲେ, ବର୍ତ୍ତମାନ ମୁଁ ବହୁତ ଦିନ ବହୁତ ବର୍ଷ କାଳ ମାଟି ତଳରେ କି ମୋ ଶରୀର ଉତ୍ତପ୍ତ ହେଇଯାଇଛି, ତେଣୁ ତମେ ଯାଇ ପୁରୀକୁ ଯାଇକିରି ସେଠୁ ଚନ୍ଦନ ଆଣ, ମଳୟ ଚନ୍ଦନ ଆଣ, ମଳୟ ଚନ୍ଦନ ମୁଁ ମୋତେ ମୋ ଦେହରେ ଲଗାଇଲେ ଯାଇ ମୁଁ ଶୀତଳତା ପ୍ରାପ୍ତ ହେବି କହି ଯେତେବେଳେ ପଠେଇଛନ୍ତି ମାଧବେନ୍ଦ୍ରପୁର, ସେଥିରେ ବହୁତ ବର୍ଷ ହେଇଗଲାଣି, ବୁଦ୍ଧ ବାର୍ଦ୍ଧକ୍ୟ ଅବସ୍ଥା ଆସିଗଲାଣି, ତେଣୁ ସେ ଆସିଛନ୍ତି। ଆସିକିରି ବାଟରେ ଆସୁଥିଲା ବେଳେ ଯେଉଁ ରେମୁଣା ରହିଛି, ଆପଣମାନେ ଯାଇଥିବେ ଦେଖିଥିବେ, କ୍ଷୀରଚୋରା ଗୋପୀନାଥ ବୋଲି କୁହାଯାଉଛି, ଗୋପୀନାଥ ମନ୍ଦିରରେ ଯାଇକି ଯେତେବେଳେ ପହଞ୍ଚନ୍ତି ସେଠି ବିଶ୍ରାମ ନେଇଛନ୍ତି, ସେ ସମୟରେ ଗୋପୀନାଥ ପାଖରେ କ୍ଷୀର ଅମୃତ କେଳି 12 କୋଡ଼ୁଆରେ ଭଗବାନଙ୍କୁ କ୍ଷୀର ଲାଗେ, କ୍ଷୀର ଭୋଗ ଲାଗେ, ଅମୃତ କେଳି ତ କୁହାଯାଉଛି। ତେଣୁ ସେ କେଳି ଯେତେବେଳେ ଭଗବାନ ପାଖରେ ଲଗାଉଛି, ଅମୃତ କେଳି ଲଗାଇଛି, ସେତେବେଳେ ମାଧବେନ୍ଦ୍ର ପୁରୀ ସେ ସନ୍ୟାସୀ, ସେ କାହାକୁ ଭିକ୍ଷା କରନ୍ତି ନାହିଁ, ଯିଏ ତାଙ୍କୁ କିଛି ଦେଲେ ଖାଇବା ପାଇଁ ସେ ଖାଆନ୍ତି, ନହେଲେ ସେ କିଛି ଖାଦ୍ୟ ଗ୍ରହଣ କରନ୍ତି ନାହିଁ, ଅଜାଚକ ବୃତ୍ତି ସେଟାକୁ କୁହନ୍ତି, ଅଜାଚକ, ସେ କିଏ କାହାକୁ ମାଗିବେନି, ଯିଏ ଯାହାକୁ ଦେବେ ସେ ମାନେ ସ୍ୱଚ୍ଛାକର୍ମ ଦେଲେ ସେଟା ଗ୍ରହଣ କରିବେ। ତେଣୁ ସେ ଚିନ୍ତା କରୁଛନ୍ତି ଏଇ ଯେଉଁ ଭଗବାନ ପାଖରେ ଅମୃତ କେଳି ଲାଗିଛି, ଆର ସ୍ୱାଦଟା କେମିତି ଜାଣିଲେ ସେ ସେ ଅନୁସାରେ ତାଙ୍କର ଗୋପାଳଙ୍କୁ ଗୋବର୍ଦ୍ଧନରେ ଗୋପାଳଙ୍କୁ ସେଇଭଳିଆ ଦେବେ, ଭୋଗ ଲଗେଇବେ, ଏ କଥା ଚିନ୍ତା କରୁଛନ୍ତି। କିନ୍ତୁ ଭଗବାନ ପାଖରେ ଭୋଗ ଲଗେଇବା ପୂର୍ବରୁ ଆମେ ଯଦି ତାକୁ ଖାଇବା କଥା ଚିନ୍ତା କରିଦେବା ସେଟା ଗୋଟେ ଅପରାଧ ହେଇଯିବ, ତେଣୁ ମାଧବେନ୍ଦ୍ର ପୁରୀ ନିଜକୁ ଅପରାଧୀ ମନେ କରିକିରି ସେ ମନ୍ଦିରରୁ ବାହାରିକିରି ଯାଇକିରି ନିକଟରେ ସେଠି ଗୋଟେ ହାଟ ରହିଛି, ସେ ହାଟରେ ଗୋଟେ ଗଛ ମୂଳରେ ବସିକି ସେ ଭଗବାନ ନାମ କୀର୍ତ୍ତନ କରୁଛନ୍ତି। ଏବଂ ଏହି ସମୟରେ ଯେଉଁ ପୂଜାରୀ ଯିଏ ଭଗବାନ ଭୋଗ ଲଗେଇଥିଲେ ସେ ସବୁ ଭୋଗ ଲାଗିଲା ପରେ ତାକୁ ନେଇକି ପଳେଇଗଲେ, କିନ୍ତୁ ଭଗବାନ ତାଙ୍କର ଭକ୍ତକୁ ଭକ୍ତର ମନବାଞ୍ଛା ପୂରଣ କରିବା ପାଇଁ ଭଗବାନ କ'ଣ କରିଛନ୍ତି ନା ଗୋଟେ ଅମୃତକାଳୀ ଗୋଟେ ଭାଣ୍ଡ ରଖିଦେଇଛନ୍ତି, ଗୋଟେ ପାତ୍ରକୁ ରଖିଦେଇଛନ୍ତି, ଲୁଚେଇକି ରଖିଦେଇଛନ୍ତି। ସେଥିପାଇଁ ଭଗବାନଙ୍କ ଗୋଟେ ନାଁ ହେଇଛି କ୍ଷୀରଚୋରା ଗୋପିନା। ତେଣୁ ଯେତେବେଳେ ପୂଜାରୀ ପଳେଇ ଯାଇଛନ୍ତି, ତାପରେ ସେସବୁ କାର୍ଯ୍ୟ ସରିଲା ପରେ ରାତିରେ ସ୍ନାନ କରିଛନ୍ତି, ସେ ସମୟରେ ଭଗବାନ ତାଙ୍କୁ ସ୍ୱପ୍ନରେ ପଡ଼ୁଛନ୍ତି, କହିଲେ ମୋର ଭକ୍ତ ସେ ହାଟ ପାଖରେ ଅଛି, ମୁଁ ତାଙ୍କ ପାଇଁ ଗୋଟେ କେଳି ରଖିଛି, କ୍ଷୀର ଗୋଟେ କ୍ଷୀର ପାତ୍ରଟେ ରଖିଛି, ତମେ ନେଇକି ତାଙ୍କୁ ଦିଅ, ପ୍ରଦାନ କର। ତେଣୁ ରାତି ଅଧରେ ସେ ପୂଜାରୀ ଆସି ସ୍ନାନ କରିକିରି ଆସି ମନ୍ଦିର ଖୋଲିକିରି ଦେଖିଲା ବେଳକୁ ସତ୍ୟ ସତ ଭଗବାନ ଗୋଟେ ଲୁଚିକି ରଖିଛନ୍ତି। ଭଗବାନ କ'ଣ ନ କରିପାରନ୍ତି? ବିପ୍ର ଲାଗି କରନ୍ତୁ ଅକାର୍ଯ୍ୟ କରଣ ବୋଲି କୁହାଯାଇଛି। ଭଗବାନ ସବୁକିଛି କରିପାରନ୍ତି, ଚୋରି ମଧ୍ୟ କରିପାରନ୍ତି ତାଙ୍କର ଭକ୍ତମାନଙ୍କ ପାଇଁ, ନିନ୍ଦନୀୟ କାର୍ଯ୍ୟ ମଧ୍ୟ ଭଗବାନ କରିପାରନ୍ତି ତାଙ୍କର ଭକ୍ତମାନଙ୍କ ପାଇଁ। ତେଣୁ ତାଙ୍କ ପୂଜାରୀ ସେ ଅମୃତକାଳୀକୁ ନେଇକିରି ସେ ବାଟସାରା ଯାଇ ବୁଲି ବୁଲିକି ଡାକୁଛନ୍ତି, କିଏ ମାଧବେନ୍ଦ୍ର ପୁରୀ ତୁମ ପାଇଁ ଭଗବାନ ଚୋରି କରିଛନ୍ତି କ୍ଷୀର ପାତ୍ରଟି, ତୁମେ ନିଅ କହିକି ଯାଇ ଯାଇକି ଯେତେବେଳେ ଯାଉଛନ୍ତି, ମାଧବେନ୍ଦ୍ର ପୁରୀ ସେଠି ବସି ଗଛ ମୂଳରେ ମୁଖ୍ୟ ମୂଳରେ ବସି କୀର୍ତ୍ତନ କରୁଥିଲେ। ତେଣୁ ସେ କହିଲେ ହଁ ମୁଁ ମାଧବେନ୍ଦ୍ର ପୁରୀ, ତାପରେ ସେ ସେଇ ଅମୃତକାଳୀ ନେଇକିରି ସେଟାକୁ ଆସ୍ୱାଦନ କରୁଛନ୍ତି। କିନ୍ତୁ ଏ କଥା ସେ ଜାଣିଲେ ଯେତେବେଳେ ସବୁ ଲୋକମାନେ ଜାଣିଯିବେ ତାଙ୍କର ପ୍ରଶଂସା ହେବ, ସେଥିପାଇଁ ସେ ରାତାରାତି ପଳେଇ ଆସିଲେ ପୁରୀକି। ପୁରୀକି ଆସିଲା ପରେ ସେଠି କ'ଣ ହେଇଛି ସେଠି, ତଥାପି ଭଗବାନ ଭକ୍ତ ନ ଚାହିଁଲେ ମଧ୍ୟ ଭଗବାନ ଭକ୍ତଙ୍କର ସବୁ ପ୍ରଶଂସା ରହିଛି। ଭଗବାନ କହିଛନ୍ତି ନା ତସ୍ମାତ୍ ଉଦ୍ଦିଷ୍ଟ ଯଶୋ ଲଭ, ତମେ ଯଶ ପ୍ରାପ୍ତ ହବ। ଯଦି ଜଣେ ଭଗବାନ ଭକ୍ତ ହେଇଯିବେ ତାହେଲେ ସେ ସବୁଠୁ ବଡ଼ ଯଶସ୍ୱୀ ହେଇଯିବେ, କାରଣ ଭଗବାନ ଅର୍ଥ ହେଉଛି ଯେଉଁ ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ, ତା ଦେହରେ ଯଶ ମଧ୍ୟ ଭଗବାନଙ୍କର ଗୋଟେ ଐଶ୍ୱର୍ଯ୍ୟ। ତେଣୁ ଭଗବାନ ଭକ୍ତଙ୍କର ମଧ୍ୟ ସେଇଭଳିଆ ଯଶ ରହିଛି, ଭଗବାନଙ୍କର ବି ଯେଉଁଭଳିଆ ଯଶ ରହିଛି ଭଗବାନ ଭକ୍ତଙ୍କର ମଧ୍ୟ ସେଇଭଳିଆ ଯଶ ରହିଛି। ତେଣୁ ମାଧବେନ୍ଦ୍ର ପୁରୀ ଯେତେବେଳେ ପୁରୀରେ ଆସି ପହଞ୍ଚାଇଛନ୍ତି ସେତେବେଳେ ସମସ୍ତେ କଥା ଜାଣିଯାଇଛନ୍ତି ପୁରୀରେ, ତେଣୁ ସବୁ ଇଏ ହେଉଛନ୍ତି ମା ମାଧବେନ୍ଦ୍ର ପୁରୀ, ଯାହାଙ୍କ ପାଇଁ ଭଗବାନ ଚୋରି କରିଥିଲେ କ୍ଷୀରଚୋରା ଗୋପୀନାଥ ହେଇଯାଇଛନ୍ତି ସେ କହିକି ତାଙ୍କର ପୁଣି ସେଠି ସବୁ ଆସି ପହଞ୍ଚି ତାଙ୍କୁ ସବୁ ପ୍ରଶଂସା କରୁଛନ୍ତି। ତ ସେଇଭଳିଆ ଗୌରବନ୍ଦ ମହାରାଜ ଯଦିଓ ତାଙ୍କର ସ୍ପେନ୍ରେ ବହୁତ ପ୍ରୋଗ୍ରାମ ଥିଲା, ସେ ସବୁ ସ୍ପେନ୍ ପ୍ରୋଗ୍ରାମକୁ କ୍ୟାନସଲ କରିକି ସେ ପଳେଇଲେ, ଆଉ ଗୋଟେ ଦେଶକୁ ପଳେଇଗଲେ। ତେଣୁ ଏଇ ଯଜ୍ଞ ମାଧ୍ୟମରେ ଏଇ ବୃଷ୍ଟି ହୁଏ, ଯଜ୍ଞ ଭବତି ପର୍ଜନ୍ୟ। ଏବଂ ଯଜ୍ଞ କହିଲେ ଖାଲି ଯେ ଅଗ୍ନିରେ ଆହୁତି ଦେଲେ ଯଜ୍ଞ ତା ନୁହଁ, ଯଜ୍ଞ କର୍ମ ସମୁଦ୍ଭବ। ବେଦରେ କର୍ମ ବ୍ରହ୍ମ ବହୁବିଧି, ବେଦରେ ଯେଉଁ କର୍ମ କଥା କୁହାଯାଇଛି ଯେଉଁଟାକୁ କୁହାଯାଏ ଏଇସବୁ କାର୍ଯ୍ୟ କରଣୀୟ, ବେଦ ଯେଉଁ ଅନୁମୋଦିତ କର୍ମକୁ ସେଟାକୁ ଯଜ୍ଞ କୁହାଯାଉଛି। ତେଣୁ ବେଦ ଅନୁମୋଦିତ କର୍ମ ଯଦି ଆମେ କରିବା ତାହେଲେ ସେଇଟାକୁ ଯଜ୍ଞରେ, ସେଇଟା ଯଜ୍ଞରେ ପରିଣତ ହେବ ଏବଂ ସେଇ ଯଜ୍ଞ ଦ୍ୱାରା ବୃଷ୍ଟି ହେବ, ବୃଷ୍ଟି ହେଲେ ଆମର ଶସ୍ୟ ଉତ୍ପନ୍ନ ହେବ ବା ଅନ୍ନ ଆମେ ପ୍ରାପ୍ତ ହୋଇପାରିବା। ତେଣୁ ଏହି ବିଷୟରେ ଏଇଟାକୁ ଚକ୍ର ବୋଲି କୁହାଯାଉଛି, ଏବଂ ପ୍ରବର୍ତ୍ତିତ ଚକ୍ର ନାମ ବର୍ତ୍ତମାନ ଏହି ଚକ୍ରକୁ ଯେଉଁମାନେ ଗ୍ରହଣ କରିବେ ନାହିଁ ତାହେଲେ ତାଙ୍କର ଆୟୁ ଅଘ ଆୟୁ ହୋଇଯିବ ବା ପାପପୂର୍ଣ୍ଣ ଆୟୁଷ ହୋଇଯିବ। ତେଣୁ ଏଇଭଳି ଭାବରେ ଭଗବାନ ଯେଉଁ କହିଛନ୍ତି ଯେ ଆମେ ଯେମିତି ଏମିତି କେତେବେଳେ ସମୟ ନଥିଲା ଯେତେବେଳେ ଆମେ ନଥିଲେ, ଏବଂ ସେଇଭଳି ଭାବରେ ଏମିତି କେତେବେଳେ ସମୟ ହେବନି ଯେତେବେଳେ ଆମେ ରହିବାନି, ସବୁବେଳ ପାଇଁ ଆମେ ରହିଛେ କିନ୍ତୁ ଆମେ କେଉଁ ଭାବରେ ରହୁଛେ। ଏଇ ରୂପେ ବ୍ରହ୍ମାଣ୍ଡର ଏମିତି କୌଣ ଭାଗ୍ୟବାନ ଜୀବ ଗୁରୁ କୃଷ୍ଣ ପ୍ରସାଦ ବା ଭକ୍ତିଲତା ବିଜୟ। ଏଇଭଳି ଭାବରେ ଆମେ କେତେବେଳେ ଉର୍ଦ୍ଧ୍ୱ ଲୋକକୁ ଯାଉଛେ, କେତେବେଳେ ନିମ୍ନ ଲୋକକୁ ଯାଉଛେ, କେତେବେଳେ ଉନ୍ନତ ଶରୀର ପ୍ରାପ୍ତ ହେଉଛେ, କେତେବେଳେ ନିମ୍ନ ଶରୀର ସେ ପ୍ରାପ୍ତ ହେଉଛି ପଶୁପକ୍ଷୀ ଇତ୍ୟାଦି ଶରୀର ପ୍ରାପ୍ତ ହେଉଛେ। ତେଣୁ ଏଇଭଳି ଭାବରେ ଘୁରି ବୁଲୁଛି ବହୁତ ଜଗତରେ, କିନ୍ତୁ ଜଣେ ଯଦି ଭାଗ୍ୟବାନ ବ୍ୟକ୍ତି ସେମାନେ ଉପଯୁକ୍ତ ଗୁରୁଙ୍କର ଶରଣ ଯାଇକି ତାଙ୍କ ପାଖରୁ ଏହି ଭକ୍ତିଲତା ବିଜୟ ପ୍ରାପ୍ତ ହୁଅନ୍ତି। ତେଣୁ ଏହି ଭକ୍ତିଲତା ବିଜୟ ପ୍ରାପ୍ତ ହେଲେ ଆମେ ଏଇ ଯେଉଁ ଭୌତିକ ଶରୀରରେ ବିଭିନ୍ନ ଶରୀର ପରିବର୍ତ୍ତନ କରିଚାଲୁଛେ, ଏଇ ଶରୀର ଆଉ ପରିବର୍ତ୍ତନ କରିବା ଦରକାର ନାହିଁ, ଆମେ ଗୋଟେ ଉନ୍ନତ ଶରୀର ପ୍ରାପ୍ତ ହେବା। ଆମର ଯେଉଁ ପ୍ରକୃତ ଶରୀର ଯେଉଁ ରହିଛି ସଚ୍ଚିଦାନନ୍ଦମୟ ଶରୀର, ଯେଉଁ ଶରୀର କେବେ ନଷ୍ଟ ହେବନି, ଏ ଶରୀର ସବୁବେଳେ ପାଇଁ ରହିଛି, ତେଣୁ ସେଇ ଶରୀର ଆମେ ପ୍ରାପ୍ତ ହେବା। ତେଣୁ ଅର୍ଜୁନକୁ ଭଗବାନ କହିବାର ଉଦ୍ଦେଶ୍ୟ ହେଉଛି ତମେ ଏମିତି କେତେବେଳେ ସମୟ ନଥିଲା ତମେ ନଥିଲ, ଏବଂ ଏମିତି କେତେବେଳେ ସମୟ ହେବନି ତମେ ରହିବନି, ତମେ ସବୁବେଳେ ପାଇଁ ଅଛ, ଏବଂ ଖାଲି ଯେ ତମେ ଅଛ ତା ନୁହଁ, ମୁଁ ମଧ୍ୟ ସବୁବେଳେ ପାଇଁ ରହିଛି, ଏବଂ ଯେତେ 18 ଅକ୍ଷୋଣୀ ସୈନ୍ୟ ଏଠି ରହିଛନ୍ତି ସମସ୍ତେ ସବୁବେଳେ ପାଇଁ ରହିଛନ୍ତି। ତେଣୁ ଆ ପର ଶ୍ଳୋକରେ ଭଗବାନ କହିବେ ଯେ ଭୌତ ଇଏ ହେଉଛି ଭଗବତ ଗୀତାର ପ୍ରାଥମିକ ଜ୍ଞାନ ବୋଲି କୁହାଯାଉଛି। देहिनस्मिन् तथा देहे कौमारं यौवनं जरा तथा देहांतर प्राप्ति धीरस तत्र न मुह्यत। आत्मा संबंध ज्ञान भगवान प्रदान करेंगे। ईश्वरी आम आसंता सप्ताह आलोचना हो तेनाली कथा गोटे विश्राम देवा। जय श्री भगवत गीता की, जय श्री गोपाल महाराज की, जय श्री गुरुदेव की, आनंद कोटि वैष्णव की, ताई गोर प्रमानंदी।